नमः भगवते वासुदेवाय। श्रीमद् भगवद गीता। हरे कृष्ण श्रीमद् भगवद गीतार तृतीय अध्याय कर्मजोगरु 18 नंबर श्लोक आम मैंने पाठ करते जो मैंने आत्मतृप्ति से कौन से कर्म करिवार नै आ से जो कर्मटा करती भगवान कर्मजोग उपर कौन से जो कर्मटा करती से कर्मटा जे जीवन गोटे अंतिम लक्ष्य व कर्मर फलटा को प्राप्त हवा अंतिम लक्ष्य ता नुहे जेहेतु शरीरटा रही शरीर भोजन सहायक कर्मटा से करती शरीर पर जी दरकार जी गले भोजन टा मोर हम कारण कर्मर गोटे गोटे दोष रही कर्म करिवार जी जो गोटे मानते कौन कह बढ़ेटा तार से आसक्ति सबल रही कौ कर कर्म से गोटे जिनस देखीदेव से कहीदेव ये काटा एमती से चलो सी जमीटा देखीदेव से का कर्मटा कर देखीदेला मैंने कह ए धाना आज ये ठीक है अरे तोर बेलानी सी चाष कर कर्म केवल करदे कर्म फल लोक नुह कर्म फल तो भोगे भोगे पुणी कर्म आसक्ति बढ़ी जीव कर्म गोटे आसक्ति रहे कर्मटा भगवान करा कौन है से कर्म जो पुजारी पुजारी पूजा सेवा कर मंदिर को जीव जमीन आम मैंने पूजा सेवा को जो मंदिर जी से सुंदर सुंगा देखा मन पड़े एटा भूल है दरकार करा दरकार ये कौन है कौटी कौन है आम जानदेव सांगे सांग कहीं आम आसक्ति कर्माशक्ति जमी से कर्मटा जो संसार करा कर्माशक्ति कौन जाए बंधन कारण जाए ये कौन है ये जो भगवत आसक्ति भगवत आसक्ति जाए से कर्मटा कहीं भगवान करा जो मैंने आत्मतृप्त से कर्म करने संसार कर्म करने किसी आवश्यक ना से आत्मार संतुष्ट जन को आत्मार संतुष्ट शरीरटा केमी चलो जे आत्मार संतुष्ट परमात्मा तार शरीर दायित्वटा ने आम से स्थित की जापारे आम बहुत विचार करमी चल कौन हम मोर किए अवस्था दायित्व नब आम जे शरीर दायित्व नहीं जे आत्मार दायित्व नहीं आत्मार अच्छी बोलते शरीरटा रही ना शरीरटा को जो क्रिएट कर मातृ गर्भ भितर जो तैयारी कर किए कर परमात्मा कर भगवान कर भगवान चाहिए तो शरीर दायित्व नहीं पारे मातृ गर्भ से नहीं पारे जीव जीवर एत विश्वास ना भगवान जेहे जीवर भगवान विश्वास ना से भाव कर्म न कले मत खाया मिलवन मुझे कर्म न कर मो संसार चली पार आ जीव को सेमती शरीर टाक एमती या कर्म न करके जीव रही पार तेना कर्मटा से भगवान करूँ ना शरीर पर करूँ तो आमर ये ट्रेनिंग कौन कृष्ण चेतनाटा भक्ति कौन भक्ति हूँ गोटे जिनस जे आम भगवान करूँ से शरीर कर्मटा अटोमेटिक भोग लगे पड़े भोग लगे भगवान को भक्ति होगा आगे से प्रसाद भी पाया तो रोसई टा बर्तन दीटा कम हो गला भगवान संतुष्ट विधान होगा साउंड कम टे हरे कृष्ण हाँ वॉल्यूम टा कम शरीर कमटा हो गला भगवान प्रति विधान कौन है ना भगवान प्रति आसक्ति बढ़ुची कर्म प्रति आसक्ति संसार प्रति आसक्ति कमुच भक्ति जोगे सब जिन रखाई जो जो भक्ति जोगी से महिमाटा ये भक्तिर महिमाटा बुझे पड़े एथेर कौन सी स्वतंत्र आम विचार किसी ना आम एमती विचारधारा भक्ति जोगटा कर आचार्य मैंने मानने जो इंट्रोड्यूस कर फर्मुलाटा जा देखते आमको से शरीर कम हो आत्मा कम हो परमात्मा कम हो तो जीव सुखर रही जीव गोटे जिनस रही पारे शरीर को सुखी कले सुखी पारे अच्छा कह शरीर तो नहीं मुझे आत्मा आत्मा को सुखी करी कारण आत्मा को इंडिविजुअल तुम्हें सुखी कर नहीं कारण आत्मा हूँ कार अंश परमात्मा अंश गोटे चाकर को तुम चाहे गोटे जो चाकर अच्छी तुम सुखी करें से जन अधीन अच्छी ना मालिक खुशी करा पड़े तो मालिक खुशी हो गले तार जो अधीनस्थ लोक खुशी हो तो आमर ये तीन टा जिन पूरा एक बार ଆମେ ଭଗବାନଙ୍କ ସେବା କରିବା ଦ୍ୱାରା ଭଗବାନଙ୍କର ପ୍ରତି ବିଧାନ, ଶରୀର ଆଉ ଆତ୍ମା, ଆମେ ଯେଉଁ ଇଣ୍ଡିଭିଜୁଆଲ ସୋଲ, ସମସ୍ତଙ୍କ ପ୍ରତି ବିଧାନ। ତେଣୁ ଯେଉଁମାନେ ଆତ୍ମରତି ଯଶ୍ୟାତ୍ମରତି ତୃପ୍ତ ଯଶ୍ୟାତ୍ମରତି ଆତ୍ମତୃପ୍ତ ମାନବ ଆତ୍ମନି ଏବ ସନ୍ତୁଷ୍ଟ ତସ୍ୟ କାର୍ଯ୍ୟ ନ ବିଦ୍ୟତେ, ତାର ମନ ସବୁବେଳେ ସନ୍ତୋଷ ରହିଲା, ସେ ଜାଣିଛି ଭଗବାନ ମୋର ଦାୟିତ୍ୱ ନେବେ, ଭଗବାନ ମୋର ଭରଣ ପୋଷଣ କରିବେ। ଜୀବର ଯେତେ ପ୍ରକାର ସମସ୍ୟା ଆସେ ଗୋଟେ ଗୋଟିଏ ଜିନିଷରୁ ଆସେ, ତାର ଯେତେବେଳେ ଭଗବତ ବିଶ୍ୱାସଟା କମିଲା, ସେଟା କେବଳ ଭକ୍ତ ପାଇଁ ନୁହେଁ କର୍ମୀ ଲୋକ ପାଇଁ। ଆଜିକାଲି ଆଜି ଯେଉଁ କର୍ମୀ ଲୋକମାନେ ଦେଖ ବାହାର ଦୁନିଆର ଯେଉଁ ଲୋକମାନେ ଆଜି କଷ୍ଟରେ ରହିଛନ୍ତି, ତାଙ୍କର ଗୋଟିଏ ପ୍ରୋବ୍ଲେମ, ଯେତେ ଜିନିଷ ତୁମେ ଖୋଜ ସଂସାରରେ କାହିଁ କେତେ ଗଣ୍ଡଗୋଳ ହେଉଛି, କାହିଁ କେତେ ଡିସଏଗ୍ରିମେଣ୍ଟ ହେଉଛି, କାହିଁ ସବୁଥିରେ ଗୋଟେ କାରଣ ଯଦି ଖୋଜି ଖୋଜି ରୁଟ୍ କଜ୍ ଗୋଟିଏ, ଯେ ଲୋକ ଭଗବାନଙ୍କ ଉପରେ ତାଙ୍କର ଆଉ ବିଶ୍ୱାସ ନାହିଁ। ଆଉ ଭକ୍ତର ଯଦି ଗୋଟେ ଦେଖିବା ଭକ୍ତର କ'ଣ ଅସୁବିଧା ରହିଛି, ଗୋଟେ ଭକ୍ତ ଜୀବନ ତାର କ'ଣ ଅସୁବିଧା ରହିଛି, ଭକ୍ତ ଜୀବନ ଗୋଟିଏ ଅସୁବିଧା ହେଉଛି ତାର ଗୁରୁ କୃଷ୍ଣ ଉପରେ ବିଶ୍ୱାସଟା କମ୍। ସେ କାହାକୁ ଦୋଷ ଦେଲା କିଛି କେ ସବୁ ବେକାର କଥା, ସେଗୁଡ଼ା ସବୁ ମାନେ ସିଦ୍ଧାନ୍ତ ନୁହେଁ। କାରଣ ଯାହାର ଯେତିକି ଗୁରୁକୃଷ୍ଣ ଉପରେ ବିଶ୍ୱାସ, ଭଗବାନ ବାସ୍ତବ ନା, ଦେନ ଭଗବାନ ଯେହେତୁ ବାସ୍ତବ ତୁମେ ତାଙ୍କ ଉପରେ ବିଶ୍ୱାସ କରିଛ, ତାଙ୍କର ଫଳଟା କେବେ ଅବାସ୍ତବ ହବନି, ସେ ତୁମ ପାଇଁ ବ୍ୟବସ୍ଥା କିଛି କରିବ। ତେଣୁ ଇଏ ମନ୍ଦିର, ଇଏ ଭକ୍ତ ଭଲ, ଇଏ ଖରାପ, ସିଏ ଭଲ, ଇଏ ପରିବେଶ ଭଲ, ଏସବୁ କିଛି କାହାକୁ ଏସବୁ କିଛି ନୁହେଁ, ଏସବୁ କିଛି ଗୋଟେ ବ୍ୟକ୍ତିକୁ ସାହାଯ୍ୟ କରିବନି। ବ୍ୟକ୍ତିକୁ ସାହାଯ୍ୟ କରିବ ତାର ଶରଣାଗତି, ତାର ଆତ୍ମବିଶ୍ୱାସ ଗୁରୁକୃଷ୍ଣଙ୍କ ଉପରେ, କାରଣ ଏଇଟା ଇଣ୍ଡିଭିଜୁଆଲ କଥା। ଆତ୍ମା ଯେତେବେଳେ ଚାହିଁବ ମୁଁ ପରମାତ୍ମାଙ୍କ ଭଗବାନଙ୍କର ଶରଣ ମୁଁ ନେବି, ଭଗବାନ ସେ ଆତ୍ମାର ଦାୟିତ୍ୱଟା ନେବେ। ତୁମେ କେଉଁ ଜାଗାରେ ରହିଛ, ସେ ତ କିଛି ପ୍ରହ୍ଲାଦ ମହାରାଜ ଅସୁରମାନଙ୍କ ଭିତରେ ରହିଥିଲେ, ସେଥିରେ କ'ଣ ଅଛି, ଭଗବାନ ତାଙ୍କ ଦାୟିତ୍ୱ ନେଇଥିଲେ। ଆଉ ସବୁ ଜାଗାକୁ ତୁମେ ଯାଅ, ଯେମିତି ମନ୍ଦିର, ଆମେ ଗୋଟେ ମନ୍ଦିର ପରିବେଶ କରିବା, ଆଜି ଗୋଟେ ଗାଁଟା ଚାଲିଛି, ସେ ଗାଁରେ କ'ଣ ସବୁ ଚୋର ଅଛନ୍ତି, କହିଲୁ ତୁମ ଗାଁରେ କ'ଣ ସବୁ ବଦମାସ ଅଛନ୍ତି, ଗାଁରେ ତ କିଛି ଭଲ ଲୋକ ଅଛନ୍ତି, ଗାଁଟା ଚାଲିଛି। ଗୋଟେ ଗୋଟେ ଦଳ ଦେଖ, ଯେଉଁ ରାଜନୀତି ଦଳ, ସବୁ କ'ଣ ରାଜନୀତିର ପଇସା ମାରି ଖାଇ ଦେଉଛନ୍ତି, ସବୁ ମାରି ଖାଉଛନ୍ତି, ତାଙ୍କ ପାର୍ଟି ପଇସା ଆସୁଛି କେମିତି, ଇଲେକ୍ସନ ସାଙ୍ଗେ ଲଢୁଛନ୍ତି କେମିତି, କିଛି ଭଲ ଲୋକ ଅଛନ୍ତି, ଆଉ ସେ ଭଲ ଲୋକଟି କେମିତି ରହୁଛି, ତାକୁ ଆମେ ଭଲ କରିବାକୁ ପଡ଼ିବ। ତେଣୁ ଯେଉଁଠି ଗୋଟେ ଅନୁଷ୍ଠାନ ଚାଲିଛି, ସେଟା ଗୋଟେ ଧର୍ମ ଅନୁଷ୍ଠାନ ହଉ ବା ବାହାର ଅନୁଷ୍ଠାନ ହଉ, ସେଠି କିଛି ଲୋକଙ୍କର ତ୍ୟାଗ ଅଛି, କିଛି ଭଲ ଲୋକ ଅଛନ୍ତି, ଆମେ ତାଙ୍କୁ ଭଲ କରିବାକୁ ପଡ଼ିବ, ଆମେ କମନ ଲୋକକୁ ଭଲ କଲେ ହବନି। ସରକାର ବହୁତ ମେଡିକାଲ ଯେମିତି ଯେଉଁ ହସ୍ପିଟାଲ ସବୁ ନାହିଁ, କଟକ ହସ୍ପିଟାଲ କ'ଣ ଏଟା କହୁଛନ୍ତି, ବଡ଼ ବଡ଼ ମେଡିକାଲ ଯାଉଛନ୍ତି, ଲୋକ ସେ ଡିପାର୍ଟମେଣ୍ଟକୁ ଯିଏ ସିଏ ସେଇ ଡକ୍ଟରକୁ ଖୋଜିବେ, ସେ ବିଶେଷଜ୍ଞ, ସେ ନାରୀ ବିଶେଷଜ୍ଞ, ନାରୀ ବିଶେଷଜ୍ଞ ବହୁତ ଅଛନ୍ତି, ଶିଶୁ ବିଶେଷଜ୍ଞ ବହୁତ ଅଛନ୍ତି, ଚାଇଲ୍ଡ ସ୍ପେଶାଲିଷ୍ଟ ବହୁତ ଅଛନ୍ତି, କିନ୍ତୁ ସିଏ ଦେଖିବେ ସେଇ ବ୍ୟକ୍ତିକୁ। ଆରେ ଅଲଗା ମାନଙ୍କୁ ବି ଗଭର୍ଣ୍ଣମେଣ୍ଟ ଦେଇଛି ନା ଆପଏଣ୍ଟମେଣ୍ଟ, ଲୋକ ସେଟା ପାଇଁ ତାଙ୍କ ପାଇଁ ଖୋଜୁଛି। ସେଭଳି ଜୀବନରେ ଯେଉଁମାନେ ସମସ୍ୟାକୁ ବିଦୃତ କରିବା ପାଇଁ ଚାହାନ୍ତି, ସେଟା ତାଙ୍କ ପାଖରେ ଅଛି, ସେଟା ସ୍ଥାନରେ ନାହିଁ, ସ୍ଥିତିରେ ନାହିଁ, ବ୍ୟକ୍ତିତ୍ୱ ନାହିଁ। କେଉଁଥିରେ ତୁମେ ଯାଅ, ଏ ଜଗତକୁ ଏମିତି ତିଆରି କରାଯାଇଛି, ତୁମେ କୌଣସି ହିସାବରେ ଉଦ୍ବିଗ୍ନ ମୁକ୍ତ ହେଇପାରିବ ନାହିଁ। ତୁମେ ଯେତେ ଚାଲ ହବ, ତୁମେ ଜାଗାଟା ଚେଞ୍ଜ କରିଦେବ, ଜାଗାଟା ଚେଞ୍ଜ କରିଦେବ, ସେଠି ଜାଗାଟା ଚେଞ୍ଜ କରିଦେଲା ବେଳକୁ ସେଠି ତୁମ ସ୍ୱରଟା ସୁଟ୍ କରିବନି। ଆଚ୍ଛା, ସେଠି ସ୍ୱରର ସୁଟ୍ କରୁଛି ଜାଗା ଭଲ, ସେଠି ସଙ୍ଗୀ ଭଲ ମିଳିବନି, କାହିଁକି ନା ଏ ଜଗତକୁ ଆମେ ଆସିଛେ ମାନେ ଗୋଟେ କର୍ମଫଳ ଆମର କିଛି ଅଛି। ତେଣୁ କର୍ମଫଳଟାକୁ କେଉଁ ବାଟେ ଭୋଗିପାର, ତୁମେ କର୍ମଫଳଟା ତୁମେ କେଉଁ ବାଟେ ଭୋଗିବାର, ଗୃହସ୍ଥ ହୁଅ କି ବ୍ରହ୍ମଚାରୀ ହୁଅ କି ମଠର ରୁହ କି ଯୋଉଠି ରୁହ, ତୁମର କର୍ମଫଳଟା ନା ସେଟା, ସେଟା କେଉଁ ଉପାୟରେ ଆସିପାରେ, ତାର ସମାଧାନ ହେଉଛି ତୁମର ଶରଣାଗତି। ଆମେ ଯଦି ଭଗବାନଙ୍କର ଶରଣାଗତ ହେଇପାରିଲେ, ତାଙ୍କୁ ପ୍ରାର୍ଥନା କରିପାରିଲେ, ପ୍ରଭୁ ଆପଣ, ସିଏ ହିଁ ବ୍ୟବସ୍ଥା କରେ, ସ୍ଥାନ ସହିତ କିଛି ସମ୍ପର୍କ ନାହିଁ, ସ୍ଥାନ ସ୍ଥିତି ସମ୍ପର୍କ ହେଉଛି ସଙ୍ଗର, କେବଳ ଆମର ସାଧୁ ସଙ୍ଗ ଉପରେ କୁହାଯାଇଛି, ଗୋଟେ ସ୍ଥାନ ଉପରେ କୁହାଯାଇଛି, ମୋ ଶାସ୍ତ୍ର କାଢ଼ିଲ ମୋତେ ଶାସ୍ତ୍ର କେଉଁଠି ଦେଖାଅ, କୁହାଯାଇଛି ତୁମେ ସ୍ଥାନ ଉପରେ। କିନ୍ତୁ ମନୁ ମହାରାଜଙ୍କ ମନୁ ସଂଗୀତା ଯୋଉ ପଢୁଥିଲି ମୁଁ, ଦେଖୁଛି ମନୁ ସଂଗୀତାରେ କେଉଁଠି କେଉଁଠି ଆଶ୍ରମ କରିବ, ତା ଭିତରେ ସେ ଲେଖିଛନ୍ତି ଦୁଇ ତିନିଟା ଜିନିଷ ଲେଖିଛନ୍ତି, କେଉଁଠି ବୃକ୍ଷ ବୃକ୍ଷ ଯୋଉଠି ଥିବେ ସେଠି କରିବ, ନଦୀ ଯୋଉଠି ଥିବେ ସେଠି କରିବ, ନିର୍ଜନ ଜାଗାରେ କରିବ, ତୀର୍ଥମାନଙ୍କରେ କରିବ, ଆମର ସେଟା ସବୁ ଧରାଯାଏ। ବକ୍ତିଦାନ ଶାସ୍ତ୍ରଠାକୁର ପ୍ରଭାଜୀ ମହାରାଜ କୁହନ୍ତି ଯେ ଭଲ ପରିବେଶ ରହିଲେ ଭଜନ ହବ, ସେଟା ଆମେ ଆମର ସେ ପନ୍ଥାଟାକୁ ଗ୍ରହଣ କରୁ ନା, କାରଣ ପରିବେଶ ପ୍ରିୟ ବି ତୁମେ ଭୁଲିବ, ଆମର ପରିବେଶ ହେଉଛି ସାଧୁ ସଙ୍ଘ, ଆମର ସଙ୍ଘଟା ହେଉଛି ବଡ଼ ଜିନିଷ, ଆମକୁ ଯୋଉଠି ସଙ୍ଘ ମିଳିବ ଆମେ ସେଠି ରହିବାକୁ ପଡ଼ିବ, କାରଣ ଆମେ ସଙ୍ଘ ଦ୍ୱାରା ଆମର ମନୋଭାବଟାକୁ ବଦଳେଇବା, ଆମ ଶରଣାଗତିଟାକୁ ସଙ୍ଘ ଦ୍ୱାରା କେବଳ ଗୋଟିକ ଲାଭ ହବ, ଜଣେ ଶରଣାଗତ ଭକ୍ତର ସଙ୍ଗ କରିକି ଆମ ଶରଣାଗତଟାକୁ ବିଶ୍ୱାସଟାକୁ ବଢ଼େଇବାକୁ ପଡିବ, ସେଇଟା ହିଁ ତୁମକୁ କୃତାର୍ଥ କରିବ, ସେଇଟା କର୍ମଫଳଟାକୁ କାଟିବ। ଭଲ ଖରାପ ସହିତ କିଛି ମତଲବ ନାହିଁ, ତୁମେ କେଉଁଠିକି ଯାଅ ଭଜନ କରିପାରିବନି, ତ ପରୀକ୍ଷା ନେବ ଯେ ତୁମେ କାହାକୁ ଫୋନ କରିକି ପଚାର ତୁମେ ଏଠି ଥିଲ ଏଠି ଛାଡ଼ିଦେଲ ହେଠି ଯାଇ ତୁମର ଭଜନ ହେଉଛି, କାରଣ ହବନି ଏଟା, କାରଣ ତୁମ କର୍ମଫଳଟା ତୁମେ ଯୁଆଡ଼େ ଗଲେ ସେତିକି ହବ। କେବଳ ତୁମର ଶରଣାଗତି ତୁମର ବିଶ୍ୱାସ ଯେତିକି ବଢ଼ିବ ଭଗବାନ ତୁମକୁ ସେତିକି ପ୍ରୋଟେକ୍ସନ ଦେବେ, ପରମାତ୍ମା ତୁମ ହୃଦୟ ଭିତରେ ଅଛନ୍ତି ସେଭଳିଆ ବ୍ୟବସ୍ଥା କରିଦେବେ। ଏହା ଛଡ଼ା କୌଣସି ଏ ରାସ୍ତାରେ କୌଣସି ବ୍ୟବସ୍ଥା ନାହିଁ, ବାସ୍ ଖୋଲା ତୁ ଯେତେ ଚତୁର ହବ କି ମୂର୍ଖ ହବ। ଏଠି ସେଥିପାଇଁ ଆମର ଆଚାର୍ଯ୍ୟମାନେ କହୁ ଚତୁର ହୁଅନ୍ତୁ ମୂର୍ଖ ହୁଅନ୍ତୁ ଯୋଗ୍ୟ ହୁଅନ୍ତୁ ଅଯୋଗ୍ୟ ହୁଅନ୍ତୁ କିଛି ବିଚାର କରନ୍ତି, କାରଣ ଅଯୋଗ୍ୟ ଲୋକଟା ବି ଯୋଗ୍ୟ ହେଇଯିବ, ତାର ଶରଣାଗତି ତାର ସେବାଟାକୁ ଯଦି ସାଧୁଗୁରୁ ଗ୍ରହଣ କରିଦେଲେ ସେ ଯୋଗ୍ୟ ହେଇଯିବ, ଆଉ ଯୋଗ୍ୟ ବ୍ୟକ୍ତିଟା ଯଦି ଭଗବାନଙ୍କ ଶରଣାଗତ ନ ହେଇପାରିଲା ସେ ଅଯୋଗ୍ୟ। କେତେ କ୍ୱାଲିଫାଏଡ୍ ପିଲା ଆସନ୍ତି ସବୁ ବାହାରେ ଦୁନିଆରେ ଥିଲା ବଡ଼ ବଡ଼ କାମ କରୁଥିବା ଠିଆ ହେଲା ଦେଖିବୁ ସେ ସବୁ ବେକାର ହେଇଯିବ, ଏଠି କ'ଣ ହେଲା କ'ଣ ଏତେ କ୍ୱାଲିଫାଏଡ୍ ପିଲା ଏତେ ଚାକିରି କରୁଥିଲା ଏତେ ବଡ଼ ବଡ଼ ସବୁ କାମ କରୁଥିଲା ଏଠି ଆଡ଼େ ଦେଖିଲାକୁ କିଛି କରିବାକୁ ଇଚ୍ଛା ହଉନି, କ'ଣ କ'ଣଟା ହେଲା ଯୋଗ୍ୟଟା ବହୁତ ଯୋଗ୍ୟତାରେ ଏଠି କାମରେ ବି ଲଗେଇ ପାରୁନାହାନ୍ତି, କାହିଁ ଲଗେଇ ପାରୁନାହାନ୍ତି ଗୋଟେ ଜିନିଷ ଅସୁବିଧା ହେଲା। କର୍ମଫଳଟା ବହୁତ ବଡ଼, କର୍ମଫଳଟା କୋଉଥିରେ କଟିବନି, ତୁମେ କେବଳ ଶରଣାଗତି ଭଗବାନ ସେ କର୍ମଟାକୁ ମନା କରୁଛି, ତୁମେ କର୍ମ ଆଉ ତିଆରି କରନି, ନା ପୂର୍ବର କର୍ମଟା ତ ଭୋଗୁଛ ସେଟା କେଉଁ ହିସାବରେ ବି ଆସୁଛି ନା, ପୁଣି ଏଠି ଏବେ କାହିଁ କର୍ମଟା ତିଆରି କରୁଛ, ମୋ ନିର୍ଦ୍ଦେଶରେ ଚାଲିବା, ଭଗବାନଙ୍କ ନିର୍ଦ୍ଦେଶରେ ଚାଲିବାଟା ହଉଛି ଶରଣାଗତି। ଆଉ ଏହା ଭିତରେ ଗୋଟେ ବଡ଼ ଶରଣାଗତିରେ ସବୁଠୁ ବଡ଼ ବାଧକ ହେଲା ମନ, ମାନେ ମନ ଗୋଟେ ଗୋଟେ ଜିନିଷକୁ ସେ ଆଉ ବୁଝି ସେଥିପାଇଁ ପ୍ରମାଦ ଶବ୍ଦଟାକୁ ଲଗେଇଲେ ନା ପ୍ରଭାତି ବଲ୍ଲଭମ ଦୃଢ଼ମ, ଦୃଢ଼ମ ତ ସେ ଦୃଢ ପ୍ରମାଥି, ପ୍ରମାଥି ମାନେ ଗୋଟେ ମନ୍ଥନକାରୀ, ସେଇଟାକୁ ଲକ୍ଷ୍ୟ ମାନେ ସେଇଟା ସେ ଘୋରେଇବ, ସେଥିରେ ତାର କଲ୍ୟାଣ ଅକଲ୍ୟାଣ କିଛି ବୁଝିବନି, ଯେଉଁଟା ହିଁ ତା ଜୀବନର ଶରଣାଗତିରେ ସବୁଠୁ ବଡ ବାଧକ ହୁଏ, କାରଣ ସେ ମାଇଣ୍ଡର ଏଭବ ତୁମକୁ ଯିବାକୁ ପଡିବ ନା ମନଟା, ସେଥିପାଇଁ ସେ ଲେଖିଲେ ମାନସ ଦେହ ଗେହ ମନଟାକୁ ଅର୍ପଣ କରିବାର ଅଛି ନା, ମନ ଯାହା କହିବ ତା କଥାକୁ ରିଜେକ୍ଟ କରିବାର ଅଛି, ମୁଁ ତୋ କଥା ଶୁଣିବିନି, ମୁଁ ଭଗବାନ ଡାକିବି ପ୍ରଭୁ ମାଲିକ ଯାହା କରିବ, ମନ ନିଜ ମନ ହିସାବରେ କିଛି କାମ କରିହବନି, ଯେତେବେଳେ ନିଜ ମନ ହିସାବରେ ତୁମେ କାମ କରିବ ବିପଦ ପଡ଼େ, କାରଣ ଆମେ ସିନା ଭାବି ଦେଉଛେ ଏଥିରେ ଗୋଟେ ମଙ୍ଗଳ ହବ କିନ୍ତୁ କର୍ମଫଳଟା କ'ଣ ଯାବ କେମିତି ଜାଣିବା, ସେଥିପାଇଁ ଆମେ କର୍ମଟା ପାଇଁ ପୁଷ୍ପୁରା କରୁନି, ଆମେ ଚେଷ୍ଟା କରୁଛେ କେମିତି ସାଧୁଗୁରୁଙ୍କର ନିର୍ଦ୍ଦେଶରେ ଭଗବାନଙ୍କ ନିର୍ଦ୍ଦେଶରେ ଏମିତି କର୍ମ କରିବୁ, କାରଣ ଯେମିତି ଆଉ କର୍ମଟା ତିଆରି ନ କରିବୁ, କାରଣ ପୂର୍ବରୁ ତ କର୍ମ କରିବା ଯେ ଅସୁବିଧାରେ ପଡୁଛି। ତ ଭଗବାନ କନ୍କ୍ଲୁଜନ ଦେଇ ସାରିଲା ପରେ 19 ଶ୍ଳୋକରେ କହୁଛନ୍ତି, ତସ୍ମାଦ ଅସକ୍ତ ସତତମ କାର୍ଯ୍ୟ କର୍ମ ସମାଚର ଅସକ୍ତ ଆଚରଣମ କର୍ମ ପରମାପ୍ନନ୍ତି ପୁରୁଷ, ତେଣୁ କର୍ମଫଳ ପ୍ରତି ଆସକ୍ତି ନ ହୋଇ ବ୍ୟକ୍ତି କଣ କର୍ତ୍ତବ୍ୟ ହିସାବରେ କର୍ମ କରିବା ଉଚିତ, କାରଣ ଅନାସକ୍ତ ଭାବରେ କର୍ମ କଲେ ସେ ପରମଗତି ପ୍ରାପ୍ତ ହବ, ଏଇଟା ଫାର୍ଷ୍ଟ ଷ୍ଟେପ୍ଟା। ଆଜିକାଲିର ଗୋଟେ ଚ୍ୟାଲେଞ୍ଜେସ୍ ଆମକୁ ଏ ହେଉଛି ଭକ୍ତି ଜୀବନରେ, ଏଇଟା କେହି ବି ଗୋଟେ ସେବା ବା ତାଙ୍କ ଯୋଉ ସମର୍ପଣ ଯାହା ସର୍ତ୍ତ ବିହୀନ ହେଇପାରୁନି, ମୋତେ ଏମିତି ପରିବେଶ ଦରକାର, ମୋତେ ଏମିତି ହେବା ଦରକାର, ଏଠି ଏମିତି ହେଲା, ଏଠି ସେମିତି ହେଲା, ଆରେ ଏଇଟା ହବନି, ତୁମକୁ ଯେକୌଣସି ଅବସ୍ଥାରେ ରହିକି ଭଗବାନଙ୍କ ସେବାଟା କରିବାକୁ ପଡିବ, ତାହେଲେ ତୁମେ ରେଜଲ୍ଟ ଆଶା କର, ତୁମେ ରେଜଲ୍ଟ କଥା ଏମିତି ଆଶା କର, ଏଇଟା ସବୁ ଆମର ଅଙ୍ଗ ନିଗିବା କଥା ମୁଁ କହୁଛି, ତୁମେ କୌଣସି ସାର ଆଶା ଆଗେ ଏଠି କହିଲେ ନା, ତସ୍ମାତ୍ ଅସକ୍ତମ ସତତମ କାର୍ଯ୍ୟ କର୍ମ ସମାଚାର, ସତତମ ଅସକ୍ତମ କର୍ମ ସମାଚାର, ସବୁବେଳେ କରିବାକୁ ପଡିବ, ଆସକ୍ତି ବିହୀନ କର୍ମ କରିବାକୁ ପଡିବ, ଏଇଟା ମୋର କର୍ମ, ମୋ କର୍ମଫଳ ମୁଁ ସେଇଭଳି ରହିକି ଭଗବାନଙ୍କ ସେବା କରିକି ମୋ ଦିନଟା କାଟିବାର ଅଛି, କାରଣ ତୁମେ ଯଦି ଅନାସକ୍ତ ନ ହେଇପାରିଲ ହେଇପାରିବନି, ଅସକ୍ତ ଆଚରଣ କର୍ମ ପରମାତ୍ମନ୍ତି ପୁରୁଷ, ଯିଏ କର୍ମରେ ଅନାସକ୍ତ ହେଇକି କର୍ମ କଲା ସେ ପରମଗତି ପ୍ରାପ୍ତ, ଆଉ ସେଥିରେ କଣ୍ଡିସନ ବି କିଛି ଲଗେଇଲେ ହବନି, ସର୍ତ୍ତ କିଛି ଲଗେଇଲେ ହବନି। ଆଉ ଆଜିକାଲି ଆମର ଯୋଉ ଫେଲ୍ ହେଇଯାଉଛି ଆମେ ପ୍ରଥମେ ଅବସ୍ଥା ହେଲା, ଯିଏ ଯାହା କହୁଛି ଗୋଟେ ରେଜଲ୍ଟ ଓରିଏଣ୍ଟେଡ୍, ଇଂଲିଶରେ କୁହନ୍ତି ଗୋଟେ ରେଜଲ୍ଟ ଓରିଏଣ୍ଟେଡ୍, ସମସ୍ତଙ୍କର ଗୋଟେ କାମ ନେବ, ମୋର କାହିଁ ଏମିତି ହବନି, କାହିଁକି ଏଇଟା ଏମିତି ହେଲାନି, କାହିଁ ସେମିତି, ଏରେ ଯେଉଁ ଯେଉଁଥିରେ ଗୋଟେ ହାତ ପାଇବନି ସେଥିରେ ହାତ ବଢ଼ିକି ଲାଭ କ'ଣ, ଚନ୍ଦ୍ରମାଙ୍କୁ ଆମେ ଯେତେ ହାତ ବଢ଼େ ହାତ ପାଇବନି, ସେଭଳି ଯେଉଁ ଜିନିଷରେ ଆମର କିଛି କଣ୍ଟ୍ରୋଲ ନାହିଁ ତାକୁ ଆମେ ଚିନ୍ତା କରିବାକୁ ଯିବା, ଆମେ କେବଳ କର୍ମ କରିବା, ଭଗବାନ ପାଇଁ ସେବା କର, ଭଗବାନଙ୍କୁ ପ୍ରାର୍ଥନା କର, ସାଧନ ଭୋଜନ କର, ଅପେକ୍ଷା କରିବ, ଆଉ ଯାହା ତୁମ ଜୀବନରେ ସୁଖ ଦୁଃଖ ଆସୁଛି ସେଟା ତୁମ ହାତରେ କିଛି ନାହିଁ, ତୁମେ ଯେତେ ଚେଷ୍ଟା କଲେ ଯେଉଁ ସ୍ଥିତି କଲେ ଯେଉଁ ପରିବେଶକୁ ଗଲେ ବି ସେଟା ଭୋଗିବାକୁ ପଡ଼େ, କାହିଁକି ସେଟା ହେଉଛି କର୍ମଫଳ, ସେଟା କର୍ମଫଳ ହେଇପାରେ ବା ଭଗବାନଙ୍କ ଇଚ୍ଛା ହେଇପାରେ, ଦୁଇଟା ଭିତରୁ ଯେଉଁଟା ହେଲେ ବି ଆମ ହାତ କ'ଣ ଅଛି, ତ ଆମେ କାହିଁକି ଶରଣାଗତ ନ ହବା, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼େ। ଏଥିପାଇଁ ଗୋଟେ କର୍ମଫଳର ଟ୍ରାକ୍ରୁ ଖସିବା ଏତେ ସହଜ ଜିନିଷ ନୁହେଁ। ଆଉ ଭକ୍ତକୁ କର୍ମଫଳଟା ଏତିକି କଷ୍ଟ ନଦେଲେ ବି ତାକୁ ଅନୁଭବଟା ବେଶୀ ଦିଏ, ଏଇଟା ସବୁବେଳେ ମନେ ରଖିଥିବ। ଭକ୍ତର ଗୋଟେ ଲାଭ କ'ଣ ହୁଏ, ତାହେଲେ ଭକ୍ତ କର୍ମୀ ସମାନ ହେଇଗଲା। ଜଣେ ପ୍ରଶ୍ନ କରିବ ତାହେଲେ ଭକ୍ତ ଭକ୍ତି କରିବ ଲାଭ କ'ଣ, ତାକୁ କର୍ମଫଳ ଗୁଡ଼େଇ ଗୁଡ଼େଇ ଧରୁଛି ନାହିଁ। କର୍ମ ଯେତେବେଳେ କର୍ମୀ ଲୋକ କର୍ମଫଳଟା ଭୋଗୁଛି ତାର କିଛି ଅନୁଭବ ନାହିଁ, କିଛି ଅନୁଭବ ନାହିଁ। କିନ୍ତୁ ଭକ୍ତ ଯଦି ଭଜନ କରୁଥିବ ଶ୍ରବଣ କୀର୍ତ୍ତନ କରୁଥିବ ସେ କର୍ମଫଳ ଭୋଗିଲା ବେଳେ ତାର ଅନୁଭବ ଆସିବ, ମୋର ଏଟା ଅନୁଭବ, ମୋର ଏଇଟା ଏଇଟା ଆଜି ଆଜି ମୁଁ ଭଜନ କଲି ବୋଲି ଏଇଟା ହେଲା ମୋର ଆଜି କର୍ମର। ତେଣୁ ତାର କ'ଣ ହବ, ତାର ଅନୁତାପ ଦ୍ୱାରା ତାର ଦୈନ୍ୟତା ଆସିବ, ତା ଶରଣାଗତିଟା ବଢ଼ିବ। ଏଥିରେ ଛୁଆଟା ଯେତେବେଳେ କାନ୍ଦିବ କଷ୍ଟ ପାଇବ ସେ କ'ଣ କରିବ, ମାଆକୁ ବେଶୀ କୁଣ୍ଡି କୁଣ୍ଡେଇ ଧରିବ ନା, ଆଉ ତ ମାଆକୁ ଆସ ମା ପ୍ରତି ଆସକ୍ତି ଆସିବ ନା। ଏ ଶ୍ରବଣ ଏଇଥିପାଇଁ ଆମେ ଜାରି ରଖୁଛେ, ଇଚ୍ଛା ହଉ ନ ହଉ ଶ୍ରବଣ କୀର୍ତ୍ତନ ଭଜନ କାହିଁ ରଖୁଛେ ନା, କର୍ମଫଳ ଆମକୁ ସାହାଯ୍ୟ କରୁନି, ଆମକୁ ବହୁତ ପ୍ରକାର ଅସୁବିଧାରେ ପକଉଛି। କିନ୍ତୁ ଆମେ ଶ୍ରବଣ କୀର୍ତ୍ତନ କରିବା ଦ୍ୱାରା ଆମେ ଗୋଟେ ଅନୁଭବ ପାଇଯିବା, ନହେଲେ ନିରାଶ ହେଇଯିବ, ତୁମେ ତୁମର ମନ ମନ ଭାଙ୍ଗିଯିବ। ଆରେ ଯେଉଁଠି ଯିଏ ବ୍ରହ୍ମଚାରୀ ଅଛି କ'ଣ ଗୃହସ୍ଥ ହେଇଗଲା ପରେ କ'ଣ ତା କର୍ମଫଳଟା କମିଯିବ ନା, ଗୃହସ୍ଥ ଯିଏ ଅଛି ସେ ବାନପ୍ରସ୍ତ ହେଇଯିବି ମୁଠୁକୁ ପଳେଇ ଆସିବି, ତା କର୍ମଫଳଟା କମିଯିବ। କର୍ମଫଳ କେବଳ ଭଜନରେ ଯିବ, ସେଥିପାଇଁ ମହାପ୍ରଭୁ କୌଣସି କାହାକୁ ପୋଜିସନ ଦେଇନାହାନ୍ତି। ମହାପ୍ରଭୁ କହିଲେ ଯେଇ ଭଜେ ସେଇ ବଡ, ଆମର ଯିଏ ଭଜନ କରୁଛି ସେ ବଡ, କୌଣସି ପୋଜିସନ କାହାକୁ ଦିଆ ହେଇନି, କାହିଁକିନା ପ୍ରତ୍ୟେକ ଜୀବରେ କିଛି କର୍ମଫଳ ରହି, କିନ୍ତୁ ସବୁ ଆଶ୍ରମର ଫେସିଲିଟି ଯୋଉଟା ରହିଛି ସେ ତାର ୟୁଟିଲାଇଜ୍ କରିପାରିଲା କରିପାରିଲା। ଯେ ତାର ତାର ଭଲ କର୍ମଫଳ ନାହିଁ, ସାଧୁ ହେଇଗଲେ କ'ଣ ତାକୁ ତାକୁ ସପୋର୍ଟ କରିବେନି, ବଡି କେତେବେଳେ ସପୋର୍ଟ କରିବେ, ମାଇଣ୍ଡ କେତେବେଳେ ସପୋର୍ଟ କରିବନି। ତେଣୁ ଏଥିରେ ଚ୍ୟାଲେଞ୍ଜେସ୍ଟା ସମସ୍ତଙ୍କ ଲାଇଫ ପାଇଁ ରହିଛି, କାରଣ ଏଇଟା କର୍ମଫଳ ଉପରେ ନିର୍ଭର କରେ। କିନ୍ତୁ ଭକ୍ତିର ପ୍ରଗତି କରିବା ପାଇଁ ଫେସିଲିଟିଟା ସାଧୁ ଜୀବନରେ ବେଶୀ ଅଛି, ଏଥିପାଇଁ ସାଧୁ ଜୀବନକୁ ଉତ୍ସାହ କରାଯାଏ ତୁ ସାଧୁ ହେଇଯାଉ। କିନ୍ତୁ ସାଧୁ ହେଇଗଲା ପରେ ଯେ ଆମର କର୍ମଫଳଟା ନାହିଁ ଏଇଟା ଭାବିବା ଉଚିତ, କାରଣ ଆମ ସ୍ତରକୁ ନଗଲେ ଆମର ସେଇଟା ରହିବ। ଆଉ କେତେବେଳେ କର୍ମଫଳ ନଥିଲେ ଭଗବାନଙ୍କ ଇଚ୍ଛାରେ କିଛି ଆମକୁ ସେ ଦଣ୍ଡ ଦେବେ, ତାର ଅନୁଭବ କ'ଣ ଥିବ ସେ ଜାଣିଥିବେ। ତ ଏଠି ଏଠି ସ୍ଥିର ବୁଦ୍ଧିରେ କାମ କରିବାକୁ ପଡ଼ିବ, ନିଜ ବୁଦ୍ଧିଟାକୁ ସବୁବେଳେ ମନେ ରଖିବ, କେବଳ ନିଜ ବୁଦ୍ଧି ବୋଲି ଗୋଟେ କିଛି ନାହିଁ। ଜଣେ କହିବେ ଗୁରୁଙ୍କର ଗୁରୁ କାହା ବୁଦ୍ଧିରେ ଚାଲୁଛୁ, ଜଣେ ପ୍ରଶ୍ନ କରିବ ନା, ଆମେ ସିନା ଗୁରୁଙ୍କୁ ପଚାରିବୁ ଗୁରୁ କାହା ବୁଦ୍ଧିରେ ଚାଲୁଛନ୍ତି। ଆରେ ଗୁରୁ ସେଇଥିପାଇଁ ସେ ହେଇଛନ୍ତି ତାଙ୍କ ବୁଦ୍ଧିରେ ସେ ଛାଡ଼ିଛନ୍ତି ବୋଲି, ଯିଏ ନିଜ ବୁଦ୍ଧିରେ କାମ କରେ ସେ କେବେ ଗୁରୁ ହେଇପାରିବନି, କାରଣ ନିଜ ବୁଦ୍ଧିଟା କେବେ ଶୁଦ୍ଧ ନୁହେଁ, ତାଙ୍କ ବୁଦ୍ଧିଟା କେବେ ଶୁଦ୍ଧ ନୁହେଁ। ସେଥିପାଇଁ ସେ ତ ସବୁବେଳେ ତାଙ୍କ ବୁଦ୍ଧିଟାକୁ ଛାଡ଼ିକି ତ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ବୋଲି ତାଙ୍କ ପାଖକୁ ବୁଦ୍ଧିଟା ଆସୁଛି, ଏଇଟା କେମିତି କରିବା ଏଇଟା କେମିତି କରିବା, କାରଣ ସେ ପ୍ରତ୍ୟେକ କର୍ମରେ ସେ କ'ଣ କରିବେ ଭଗବାନଙ୍କୁ ସମର୍ପଣ, ପ୍ରଭୁ ଆପଣ ଯଦି ଇଣ୍ଟେଲିଜେଣ୍ଟ ମୋତେ ନ ଦେବେ ମୁଁ କିଛି କରିପାରିବି ନାହିଁ, ଆଉ ଏଠି କ'ଣ ମୁଁ ଇଣ୍ଟେଲିଜେଣ୍ଟ ଦ୍ୱାରା ସବୁ କରିବି, ଆମେ ବୁଦ୍ଧି ଖର୍ଚ୍ଚ କରି ସବୁ କରିବୁ ସେଟା ଲଘୁତା। ଆଉ ଏଠି କ'ଣ ପ୍ରଭୁ ଆପଣ ମୋତେ ସେ କୁହନ୍ତି ନା ମୋତେ ଭଲ ବାଟ ପ୍ରଭୁ ଭଲ ବୁଦ୍ଧି ପରା ଶିଖାଅ, ମୋତେ ଭଲ ବାଟ ପ୍ରଭୁ ଦେଖା, ମୋତେ ମୋତେ ଦେଖାଅ ଆପଣ ଦେଖେଇବେ ନା, ଆଉ ମୋ କର୍ମକୁ କରାଅ ସରସ, ଖାଲି ମୋ କାମଟାକୁ ସରସ ଆପଣ କରନ୍ତୁ, ମୁଁ କର୍ମ କଲେ କ'ଣ ହବ, କରୁଣା କରିବା ତୁ ଗୋଟେ ଆନନ୍ଦ ମିଳୁନଥିବ, ଲୋକ ଗୁଟକା ଖଇନି ବାଦାମ 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 ସେ କ'ଣ ଡାକୁଛନ୍ତି ସେ ଯୋଉ ଯୋଉ ଦେଖି ଯାଉଥିବ ଯୋଉ ଟ୍ରେନ୍ରେ ଏ ଚଟପଟି ବାଦାମ ସେ ଯୋଉ ଏସବୁ ଇଏ ଆଣିଛନ୍ତି କ'ଣ ସେଟା ବରଡ଼ା ପତ୍ର ବାବୁଲେ ଖାଇଛ, ଖାଆନ୍ତିନି ଘୁଗୁନି ଫୁଗୁନି ସବୁ ବିକୁଛନ୍ତି, ସିଏ ଦେଖିବେ କେତେ ଖୁସି ହେଇକି ଦଶ ଥର ଯାହା ଆଶ କରୁଛି, ତୁମର ମାଳି ଗୋଡ଼େଇକି ବାବା ଯାଇକି ତୁମେ କହ ତୁମ ମନ ଦୁଃଖ ମୋର ଏମିତି ହେଲା ସେମିତି, କିନ୍ତୁ ସେ ଚଟପଟି ବିକି ତା ପରିବାର ପୋଷୁଛି, ପୁଣି ସେ ଯୋଉ ଦେଖିବ ସନ୍ଧ୍ୟାବେଳେ ମୁଁ ସମସ୍ତ ଚିନ୍ତା ପଡ଼େ, ଦେଖ ଲୋକ କେତେ ଖୁସିରେ ଅଛନ୍ତି, ଖଟି ଖଟି ତାର ଦିନ ଗଲାଣି, ଏ ସନ୍ଧ୍ୟାବେଳେ ତାର ହାଟ ଉଠିବ ଯାଇଯିବ ବୋଲି କୋଉଠି ତୁମର ହାଟ ଅଛି ଯେ ତୁମେ ଜାଣିବ, ପଟାମଣ୍ଡିର ପଟାମଣ୍ଡି ସିଏ ଡାକ ଏଗୁଡ଼ା ସବୁ ଇଏ ଗୁଡାକ କ'ଣ ମାନେ କ'ଣ ବେପାରୀ ନା, ଆଉ ଚାଷୀ ଡାକ ଶୁଣିବ ଚାଷୀ ଯୋଉ ଚାଷୀ ଯାକ ଦେଖିବ, କାରଣ ତାର ସନ୍ଧ୍ୟା ହେଇଗଲାଣି ଗାଈ ଗୋରୁ ବନ୍ଧା ହେଇନଥିବ, କୋବି ତାର ଦିଟା କୋବି ପାଞ୍ଚଟା କୋବି ଦଶ ଟଙ୍କା ପାଞ୍ଚଟା କୋବି ଦଶ ଟଙ୍କା, ସେ ହାଲା ଯୋଉ କରୁଥିବ ସେ ଖୁସି, ସିଏ ଡାକିଲା ଜୋର ଇଏ ତା ଉପରେ ଆହୁରି ଜୋର ଡାକ ଇଏ ଡାକ ଶୁଣି ସେ ଡାକୁଥିବ, ସେ ତାଙ୍କର ମଜା ସେଟା। ମୁଁ ସେଟା ଚିନ୍ତା କରିଦେ ଖଟି ଖଟି ଦିନ ଯାଉଛି କିନ୍ତୁ ତାର ଗୋଟେ ବେପାର କରି ପଇସା ତାର ଗୋଟେ ଆନନ୍ଦ ମିଳୁଛି, ମୁଁ ଗୋଟେ ଭକ୍ତ କାହିଁ ଆନନ୍ଦ ମିଳିବନି, ଆରେ ମୋ କିଛି ମୋ ଦୁଇଟା ତ ଯାଉଛି ନା, ମୋ ସେବା କରି ମୋର ଯାଉଛି, ଆମର କ'ଣ ଅଛି ଆମେ ଗୋଟେ ଜିନିଷ ଭୁଲି ଯାଉଛି ଯେ ମୋତେ ଯଦି ପ୍ରଭୁ ସପୋର୍ଟ କରି କିଛି କରିନେବେ କରିନେବେ, ମୋର ଚେଷ୍ଟା ମୋ ହାତରେ ମୋର କିଛି ହବାର ନାହିଁ, କିନ୍ତୁ ଏତିକି ହବାର ଅଛି ମୋ ପ୍ରଚେଷ୍ଟାଟା କେବଳ ଭଗବାନଙ୍କ ପାଇଁ ସବୁବେଳେ ରହିବ। ମୁଁ ପ୍ରଭୁଙ୍କ ପାଇଁ କିଛି କରିବି, କିନ୍ତୁ ଭବିଷ୍ୟତ କ'ଣ ମୁଁ କହିପାରିବି? ସେ କ'ଣଟା କରିଦେଇପାରିବି, କ'ଣ ନ କରିପାରିବି, ମୁଁ ଆଉଟା କ'ଣ କରିପାରିବି? ସେଥିପାଇଁ ଏଇଟା ବି ରେଜଲ୍ଟ ଓରିଏଣ୍ଟେଡ଼ ନା, ମୋର ଏଇଟା ହଉନି, ମୋର ମନ ସଂଯୋଗ ହଉନି, ମୋର ଏଇଟା ଏମିତି ହଉନି, ଏଇଟା ବି ରେଜଲ୍ଟ ଓରିଏଣ୍ଟେଡ଼ ଜିନିଷ, ଏଇଟା ବି ଆମର ଦରକାର ନାହିଁ, ଆମେ କ'ଣ କରିବୁ? ଆମର କର୍ତ୍ତବ୍ୟ ହେଲା ଆମେ କେବଳ ଭଗବାନ ତସ୍ମାତ୍ ଅସକ୍ତମ ସତତମ କାର୍ଯ୍ୟମ କର୍ମମ ସମାଜରେ। ଦେଖ ତାତ୍ପର୍ଯ୍ୟରେ ପ୍ରବାଦ କେମିତି ଲେଖିଛନ୍ତି, ଏଇଟା ପ୍ରବାଦ ତାତ୍ପର୍ଯ୍ୟ ସବୁ ଢିଲା ମନେ କରୁଛନ୍ତି ନା, ସେଥିପାଇଁ ସେ ବୁଝିପାରୁନାହାନ୍ତି। ଏ ସିଦ୍ଧାନ୍ତ ସବୁ ଏଇଠି ରହିଛି, ପ୍ରବାଦ ତାତ୍ପର୍ଯ୍ୟ ରହିଛି, ଧରି ହବନି, ଶାସ୍ତ୍ର ନ ପଢ଼ିଲେ ଧରିପାରିବନି ତୁମେ। ହଁ ସେ ଆଉ ସେ ସେଇ କଥା ଗୁରୁଙ୍କ କଥା ମାନିବାକୁ ପଡ଼ିବ, ସେ ଆଗକୁ ପ୍ରବାଦ ଲେଖୁଛି। ଆରେ ଏଇଟା ସିଦ୍ଧାନ୍ତ ଗୁଡ଼ାକ ସବୁ, ତସ୍ମାତ୍ ଅଶକ୍ତ ସତତମ କାର୍ଯ୍ୟମ କର୍ମ ସମାଚାର ଅଶକ୍ତ ଆଚରଣ ଅଶକ୍ତ ଆଚରଣ କର୍ମ ପରମାପ୍ନନ୍ତି ପୁରୁଷ। ଦେଖ ଏଇଟା ପ୍ରବାଦ କେମିତି ଲେଖିଛନ୍ତି, ଭକ୍ତମାନଙ୍କର ପରମଗତି ହେଲା ପରମ ପୁରୁଷ ଭଗବାନ ଏବଂ ନିର୍ବିଶେଷବାଦୀମାନଙ୍କର ପରମଗତି, ଭକ୍ତମାନଙ୍କର ପରମଗତି ହେଲେ ପରମ ପୁରୁଷ ଭଗବାନ ଏବଂ ନିର୍ବିଶେଷମାନଙ୍କର ପରମଗତି ହେଲା ମୁକ୍ତି। ନିର୍ବିଶେଷବାଦୀ ଯେଉଁମାନେ ସେମାନେ ମୁକ୍ତି ତାଙ୍କର ଦରକାର, ଆମର ପରମଗତି ହେଲେ ଏଇ ପରମଗତି ଶବ୍ଦର ପ୍ରବାଦ କରିବୁ ଆମେ ଅଶକ୍ତ ଏଇ କର୍ମ କଲେ ଭଗବାନଙ୍କୁ ପ୍ରାପ୍ତ ହେବା। ଏଣୁ ଯେଉଁ ବ୍ୟକ୍ତି କୃଷ୍ଣଙ୍କ ପାଇଁ କର୍ମ କରୁଛି ବା ଉପଯୁକ୍ତ ଗୁରୁଙ୍କ ଅଧୀନରେ କୃଷ୍ଣ ଚେତନାରେ କର୍ମଫଳ ପ୍ରତି ଅନାସକ୍ତ ହୋଇ କର୍ମ କରୁଛି, ସେ ନିଶ୍ଚୟ ଜୀବନରେ ପରମଗତି ଲାଭ କରିବ। ଏଇଟା ନିଶ୍ଚୟ ଜିନିଷଟା ଆଉ ଆସକ୍ତି, ମୁଁ ତ କରୁଛି ଭଗବାନ ପାଇଁ, ସେ ତୁମେ କେବେ ମୋତେ ଗୁରୁ ଠକିଦେଲା, ଆରେ ତୁମେ କାହା ପାଇଁ କରୁଛ? ସବୁବେଳେ ମନେ ରଖିଛି ଗୋଟେ ସରଳ ଲୋକ କିଏ ଠକି ପାରିବେନି, ତୁମେ କାହା ପାଇଁ କରୁଛ ସେଇଟା ତୁମେ ବୁଝ। ତୁମେ ଭଗବାନ ପାଇଁ କରୁଛ ନା, ଆଉ ତୁମକୁ ଯଦି କିଏ ଗୋଟେ ଚିଟର ଗୁରୁ ତୁମକୁ ଠକୁଛନ୍ତି, ଭଗବାନ ତୁମକୁ କେବେ ଠକିବେ, କେବେ ଭଗବାନ କେବେ ତୁମକୁ ଠକିବେନି, କାହିଁକି ତୁମ ଚେତନାଟା ରହିବା ଦରକାର, ମୁଁ ପ୍ରଭୁଙ୍କ ପାଇଁ କରୁଛି। କିନ୍ତୁ ଗୁରୁ ତୁମ କତୁରୁ ସେ ଯୋଉ କଣ ଥିଲା ବା ଏଇ ଜଗନ୍ନାଥଙ୍କର, ତା ଭୁଲିଗଲି ତା ନାଁଟା କଣ, ସେ ଜଗନ୍ନାଥଙ୍କ ପିଲା ଏ ଜଗନ୍ନାଥ ନାହିଁ, ସେ ଗାଁ ଗଢ଼ଲ ଆମ ଓଡ଼ିଶାରେ ସେ ମଠ ଗୋଟେ ଥାଏ, ସେ ବାବା ଥାଏ, ସେ ବାବା ସେ ବିଧବା ପିଲାଟା ତାର ସେ ମଠ ରହେ, ଆଉ ସେଟା ସେ ଠକ ଗୁରୁଟା ଆଗ ଖଟେଇଲା, ଖାଲି ଖଟେଇବ ତା ଦାୟିତ୍ୱ କିଛି ତା ଦତ୍ତ ନବନି, କି ଭକ୍ତି ଭକ୍ତି କରିବାକୁ ଦେବନି, ଆଉ ନିଜେ ତାର ଭଲ ଭଲ ଖାଇବ, ତେଣୁ ତାକୁ ମାଲପୁଆ ନା ଜିଲା ମାଲପୁଆ ଖାଏ, ସେ ମାଲପୁଆ ଖାଇବ, ତା ଡେଲି ମାଲପୁଆ ଭଲ ଲାଗିବ, ତାର ଯୋଉ ବାଟିଟା ଠାକୁର ବାଟରେ ଠାକୁର ବାଟରେ ଯୋଉ ଲାଗିବ ସେଟା ବାବାଙ୍କ ପାଖକୁ ଯିବ। ଏମିତି ବାବା ବି ଅଛନ୍ତି, ତାଙ୍କ ଗୋଟା ତୁଳସୀ ବାବା ଭାବୁଛ ନା, ତୁଳସୀ ଖସିବନି, ସେ ଗୋଟେ ପୂଜାରେ ଥାଏ ନା, ମୁଁ ଏଇଟା କିଏ ଗୋଟେ ଭକ୍ତି କରିବି, ଏଇଟା ତୁଳସୀ ଯେମିତି ମୋର ପ୍ରସାଦରୁ ନ ଖସି, ମାନେ ତୁଳସୀ ମାନେ ତୁଳସୀଟା କାଲି ଧରା ପଡ଼ିବ ପ୍ରସାଦ, ତୁଳସୀ ପୁରା ଗୋଟା ହୋଇଥିବ ସେମିତି ଆଣି ତାଙ୍କ କଥା ପୂଜାରୀ କତରେ ଥୋଇବ, ଆଉ ତୁମେ ତ ଭଗବାନ ହେଲା, ଭଗବାନ କ'ଣ ଭୋଗ ଲାଗିବ, ସେ ଆସକ୍ତବାନ ପୁରୁଷ। ଆଉ ତା ସେଟା ଠକଟା ବାବାଟା ତାକୁ ତାକୁ ମନ୍ତ୍ର ଦେଇଦେଲା, ତୁ ତ ର କରିବ ଛୁଆ ତୁ ର, କିନ୍ତୁ ଭୋଗ ଯେତେବେଳେ ଲାଗିବ ଡେଲି ତାର ଲଗେଇବ ମାଲପୁଆ, ତାର ଭଲ ଲାଗିବ, ଭଗବାନ କ'ଣ ତାର ଖାଇବ, ଆଉ ବାଟିଟାକୁ ଆଣିକି ପୁରା କହିକ ସେଇଟା ଯାହା ଖାଇବୁ ଖାଇବୁ ସେଇଟା ଆଣିକି ମୋତେ ଥୋଇବୁ ମୋ କତିରେ, ଇଏ ତାର ଗରିବର ଛୁଆଟା, ତାର ସବୁଦିନ ତାର ଲୋଭ ହେଲାଣି, ଲୋଭ ହେଲାଣି, କେବେ ଏଇଟା ତୁ କି ଗୁରୁଟା, ତୁ ତାର ତୋ ହୃଦୟଟା ନାହିଁ, ଛୁଆଟା ଭୋଗ ଲଗଉଛି ତାକୁ ଦେବୁନୁ, ସବୁ ଖାଇଦେଉଛି ଖାଇଦେଉଛି, ତାର ମା ତ ବିଧବା, ବାପା ଆଣି ଛାଡ଼ିଦେଇଥିଲା ମଠରେ, ଓଡ଼ିଶାରେ କୋଉ ଗାଁ ତା ଭୁଲିଗଲେ ଜଗନ୍ନାଥଙ୍କ କଥା କହୁଥିଲି, ତା ନାଁ ତା ଛୋଟ ପିଲାଟା, ତା ଗୁରୁ ବାଡ଼େଇଲେ ଆଉ ସରଳ ଲୋକ ଠକି ପାରିବେନି, କାହିଁକି ନା ସେଦିନ ଉତ୍ସବ ହେଇଛି, ଉତ୍ସବ ହେଇଥିଲେ ପାଞ୍ଚ ପ୍ରକାର ମିଠା ହେଇଛି, କହିଲା ଆଜି ଗୁରୁଦେବ ଏ ଅଲଗା ମିଠା ଖାଇବେ, ଇଏ କଣ ମାଲପା କଥା ମନେ ରଖିଦେଇକି, ଗୁରୁ ତ ଗୁରୁଦେବ ଡେଲି ଏଇଟା ଖାଉଛନ୍ତି, ଦେଖିବା ଆଜି କଣ ହେଇଛି, ତାର ପକେଇଦେଲା ଦିଟା ଦିନେ ଖାଇଦେଲା, ଏତେ ମିଠା ହେଇକି ଆଉ ଗୁରୁଦେବ କଣ ମାଲପା ଖୋଜିବେ, କିନ୍ତୁ ଇଏ ଇଏ ଗୁରୁ ବା ଆସକ୍ତି, ଏହାର ପଚାଶ ମିଠା ଥିଲେ କଣ ତାର ମାଲପାଟା ଦରକାର, ଆଉ ଯେତେବେଳେ ଖାଇବାକୁ ବସିଲା ମାଲପାଟା ନାହିଁ, ତାକୁ ଡାକିଲା କିରେ ତୁ କଣ କରୁଛୁ, ଇଏ ସରଳ ପିଲା କହିଦେଲା ଆଜ୍ଞା ଆଉ ଖାଇଦେଇଛି ଆଜି, ଆଉ ତ ବାଡ଼େଇଲେ ଆଉ ଏଇଟା ନିଷ୍ଠୁରଟା କି ଗୁରୁ, ଏଇଟା ତୁ ତ ଜୀବଟା ଯଦି ଖାଇଦେଲା ଖାଇଦେଲା, ତୁ ଜୀବନ ସାରା ଖାଇଲୁ ଯେ ଗୋଟେ ଦିନ ଖାଇଲା, ତ ବାଡ଼େଇଲା ବାଡ଼େଇଲା ଯେତେବେଳେ ମଠରୁ ବାହାର କରିଦେଲା, ଇଏ ତ ବିଧବା ଛୁଆ କଲା, ଯିବି କୁଆଡ଼େ, ଘରୁ ଗଲେ ମା ତ ପିଟିବ, ମଠ ରହିଲେ ବାବା ବି ବାଡ଼ଉଛି, ଏଇଟା ପଳେଇ ପୁରରେ ଯାଇକି ମରିଯିବି, ଜାଣିନୁ ଜଣେ କ'ଣ ଆସିବି ଆଉ ମରିଯିବି ନହେଲେ, ଆଉ ସେ ପୁଣି ବୁଲି 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 ଆସି ରଥଯାତ୍ରା ପୂର୍ବ ଦିନ, ପୂର୍ବ ଦିନ ଆଗରୁ ତ ସବୁ ରଥଯାତ୍ରା ଜାଣିଥିବେ, ସବୁ ପିଣ୍ଡାରେ ଏ କ'ଣ ବଡ଼ଦାଣ୍ଡରେ ଶୋଇଯାଆନ୍ତି, ଆଗରୁ କ'ଣ ମଶା ମାଛି ଥିଲା ନା କ'ଣ ଥିଲା, ମୋର ଛୋଟବେଳେ ମନେ ଅଛି ଖରା ଦିନରେ ଗାମୁଛା ପକେଇ ସବୁ ପିଣ୍ଡାରେ ଆମେ ସବୁ ସବୁ ବାହାରେ ସବୁ ଶୋଇଥିବେ, ଲୋକମାନେ ଗୋବର ଲିପା ହେଇଥିବ, ମଶା ତ ନଥିଲେ ସେତେବେଳେ, କାହିଁକିନା ସମସ୍ତେ ଗୋବର ରୋଷେଇ କରୁଥିଲେ ନା, ଘାସ କାଠରେ ରୋଷେଇ କଲା ମାନେ ଧୂଆଁଟା ହେଲା, ଧୂଆଁ ହେଲା ମାନେ ମଶା ମରିଲେ, ବୋଲେ ତୁମେ ଗ୍ୟାସ୍ ରୋଷେଇ କରେ, ଗ୍ୟାସ୍ରେ ଧୂଆଁ ହବ, ସେ ଧୂଆଁ ତୁମକୁ ଜାଳିବ, ତୁମ ପେଟରେ ଗ୍ୟାସ୍ ତିଆରି କରି। ଆଗରୁ ଘରେ ଘରେ କ'ଣ ହଉଥିଲା, ଗୋଟେ ଗାଁ ଭିତରେ ଗୋବର ଘଷି ଆଉ କାଠ ଜାଳ ଯାହା ବି କରୁଥିଲେ, ଧୂଆଁଟା ଧୂଆଁ ହେଲା ମଶା ମରିଗଲେ, ଆଉ ସମସ୍ତେ ବାହାରକୁ ଯାଉଥିଲେ ମଳତ୍ୟାଗ କରିବା ପାଇଁ। ମଶା କାହିଁକି ବାହାରି, ମୋର ମଶା କ'ଣ ଆମେ ଜାଣିନଥିଲୁ ତ, ମଶାରୀ ଟାଙ୍ଗନ୍ତି ନେଇ ଆମର ଗଞ୍ଜାମ ଆଡ଼େ ମଶାରୀ ଟାଙ୍ଗିଦେଲେ କାହାକୁ, କହିବେ ଘର ଭିତରେ ଗୋଟେ କ'ଣ ଘର ହେଲାଣି, ସେ ଘର ଭିତରେ ଘର ନୂଆ ଲୋକ କହିବେ ମତେ ଅନିଶ୍ଚିତ ମଶାରୀ ଟାଙ୍ଗିନି, ଏଟା ଗୋଟେ ଘର କ'ଣ ମିଳିବ ଗୋଟେ କ'ଣ, ଏତେ ପ୍ରାକୃତିକ ଜୀବନରେ, କାରଣ ମଶାରୀ ଟାଙ୍ଗିଦେଲେ କ'ଣ ପବନ ବାଜି କି ଦେହରେ, ପ୍ରାକୃତିକ ଜୀବନରେ ସବୁ ବଞ୍ଚୁଥିଲା ନା। ସେ ତାର ଆସିଲା ତାର ରଥ ତା ପୂର୍ବ ଦିନ, ସରଳ ଲୋକକୁ କିଏ ଠକି ପାରିବେ, ଏତିକି ମନେ ରଖିଥିବ, ଯିଏ ଠକୁଛି ତୁମେ ତୁମେ ଠକ ତୁମକୁ ସେ ଠକ ଗୁରୁ ପାଖରେ ନେଇକି ପହଞ୍ଚେଇବେ, ତୁମେ ସରଳ ତୁମକୁ କିଏ ଠକିବେ, ଭଗବାନ ତ ଠକି ପାରିବେନି ଆଉ ଠକିବେ କ'ଣ। ଆଉ ସିଏ ତାଙ୍କର ସବୁ ଲୋକ ଶୋଇଛି, ତାହେଲେ ଶୋଇଗଲା କଲା ମୁଁ ମରିଯିବି ଆଉ କାହିଁ ବଞ୍ଚିବି, ଗୁରୁ ତ ବାହାର କରିଦେଲେ ମଠକୁ ଗଲେ ନା ଘରକୁ ଗଲେ ବାଡ଼େଇବେ କିଏ, ମା ଭଗବାନ ଦେଖନ୍ତୁ ସେ ଭଗବାନ। ତାପରେ ଦିନ ସିଏ ଶୋଇଛି, ଭଗବାନ ଭୋରୁ ଉଠିକି ଆସିଛନ୍ତି, ସିଏ ଯେଉଁ ମାଲପାଟା ଖାଇଛି ସେଇ ମାଲପାଟା ଭଗବାନ ଧରିକି ଆସିଛି, ସେଦିନଟା ଖାଇଦେଇଛି ନା, ସେ ମାନେ ମାଲପାଟା ଯେଉଁ ଖାଇଦେଇଛି ସେଇ ମାଲପୁଆ ମିଠା ଧରିକି ଭଗବାନ ଆସିଛନ୍ତି, ରାତିରେ ଉଠଉଛନ୍ତି ଆଉ ଉଠେଇକି ଆଉ ଦଉଛନ୍ତି ଆଉ ଏ ତୁ ନେ, ସେ କହିଲା ଏଇ ମାଲପୁଆ ତ ମୁଁ ଖାଇଥିଲି, ତୁ କିଏ ନା, ତୋତେ ଗୁରୁ ବହୁତ ମାରିଛନ୍ତି କଷ୍ଟ ଦେଇଛନ୍ତି ଆଉ ତୁ ଏଇ ମାଲପୁଆଟା ଖାଇଦେ, କାଲି ସକାଳୁ ମୋ ରଥଯାତ୍ରା ତୁ ରଥଯାତ୍ରା ଦେଖିବୁ। କିଏ ଇଏ ସେ କ'ଣ, ମୁଁ ମାଲପୁଆ ଖାଇଥିଲି ମୋତେ ଗୁରୁ ମାରିଥିଲେ ଇଏ ଜାଣିଲେ କି, ଏ ଛୋଟ ଛୁଆ ସେ କ'ଣ ଜାଣିଛି। ତାପରେ ସକାଳେ ଦେଖିଲା ବେଳକୁ ସେ ଯେତେବେଳେ ଭଗବାନଙ୍କୁ ଦେଖୁଛି, ଯେତେବେଳେ ସକାଳେ ଯେ ମନ୍ଦିର ସମୁଦ୍ର ଯାଉଛନ୍ତି, ସେ ଭଗବାନଙ୍କୁ ଦେଖୁଛି, ସେ ଦେଖିଦେଉଛି କାଲି ରାତିରେ ଯେଉଁ ସ୍ୱପ୍ନ ଦେଖିଥିଲି ଯେମିତି ଇ ସେ ଦି ଭାଇ ସେଇଭଳିଆ ଜଣାପଡ଼ୁଛି, କାରଣ ଭଗବାନ ଯାଇଛନ୍ତି କୃଷ୍ଣ ବଳରାମ ରୂପରେ କି ଯେଉଁ ରୂପରେ ଯାଇଛନ୍ତି ସେ ଜାଣିପଡ଼ୁଛି, ଇଏ ଗୁରୁ ତାଙ୍କୁ ଠକିଦେଲା କ'ଣ ହବ, ଭଗବାନ ଠକିଦେବ ନା କ'ଣ। ସରଳତା ପାଖରେ ସମସ୍ତେ ପରାସ୍ତ ହେବେ, ତୁମ ପାଖରେ କିଛି ଗୁଣ ନଥାଉ ତୁମେ ସରଳ ହୁଅ, ମୋର ଅଯୋଗ୍ୟତା ହଜାର ଥାଇପାରେ କିନ୍ତୁ ସାଧୁ ଗୁରୁ ମୋ ଗୁରୁଦେବ ଏଟା କହିଛନ୍ତି, ପ୍ରଭୁପାଦ କହିଛନ୍ତି, ଶାସ୍ତ୍ର କହିଛି, ସତ ମୁଁ କରିପାରିବିନା ମୋର ଗୋଟେ ଅଯୋଗ୍ୟତା, ତୁ ଖାଲି ଏତିକି ମାନି ମାନିକି ତୁମ ଜୀବନରେ ଚାଲ ତୁମକୁ ସବୁ ଗୁଣ ଚାଲି ଆସିବ। ଯାହାର ଶାସ୍ତ୍ରର ସନ୍ଦେହ, ଗୁରୁଙ୍କର ସନ୍ଦେହ, ବୈଷ୍ଣବର ସନ୍ଦେହ, ତାର ଜୀବନର ସମସ୍ତ ସାଧନ ବୃଥା ବୋଲି ଜାଣ। ଆଜି ସାଧନହୀନ ବ୍ୟକ୍ତି ସେ କେବଳ ସରଳତାରେ ବଞ୍ଚୁଛି, ତାକୁ ସବୁ ସବୁ ସାଧାରଣ ଫଳ ମିଳିଯିବ। ସେଥିପାଇଁ ଭକ୍ତିନାଥ ଠାକୁର କହିଲେ, ପ୍ରଭୁଜୀ ମହାରାଜ କ'ଣ କହିଲେ, ସରଳତା ହିଁ ବୈଷ୍ଣବତା, ବୈଷ୍ଣବତା ବୋଲି ଆଉ କିଛି ଗୋଟେ ନାହିଁ, ତୁମେ ଯେତେ ମତ ବୁଝା ମୁଁ କିଛି ମାନିବିନି, ମୁଁ ସବୁ ଷ୍ଟଡି କରିକରି ଦେଖୁଛି, କେତେ କ୍ୱାଲିଫାଇଡ଼ ଲୋକ ହେଇଥାଉ ସେଇଠି ସିମ୍ପୁଲ ନୁହେଁ, ଗଲା ସେ ଅଟକିଲା ସେଇଠି, ସେ ଯେତେ ପ୍ରବଚନ ପାଠ ପ୍ରବଚନ ତା ହୃଦୟଟା କେବେ ସଫା ହବନି, ସେ କେତେ ଗୋଟେ ପଦ କରିଥିଲେ କ'ଣ, ତା ରସଟା ମିଳିବନି। ଆଉ ବ୍ରଜବାସୀ ମାନେ ସରଳ ନା, ଭଗବାନ ତା ପାଇଁ ଚିନ୍ତା କରୁଥିଲେ ନା, ଆଉ ସରଳ ନ ହେଇଥିଲେ ତାଙ୍କୁ ଠକେଇ ଦେଇ ଚାଲିଲେ 100 ବର୍ଷ ରହିଗଲେ, ଆଜି ଆସିବୁ ବୋଲି ହଁ କୃଷ୍ଣ ପଳେଇ ଆସିବେ ନା, କିନ୍ତୁ ଏମିତି କି ବୋକା ଅଛି, ଆଜି କହିକି କାଲି କାଲି ଆସିବି ବୋଲି କହିକି 6 ମାସ ଗଲା ପରେ ଲୋକ ଆଶା ହରେଇ ଦିଅନ୍ତି, କିନ୍ତୁ ତାଙ୍କ ସବୁଦିନ ଆଶା ଥିଲା, ଏତେ ସରଳ ଅଛି ନା, ନାଇଁ କୃଷ୍ଣ କେବେ ଠକିବିନି, କିନ୍ତୁ ଠକି ସାରିଲେଣି ତମେ 100 ବର୍ଷ, ଆଉ ଏମିତି କ'ଣ ଖାଲି ଶ୍ରେଷ୍ଠ ହେଇଗଲେ ଖାଲି ପ୍ରେମିକ କିଏ ହେଇଯାଉଛି, ଯିଏ ସରଳ ନୁହେଁ ସେ କେବେ ପ୍ରେମିକ ହେଇପାରିବନି, ଯାହାର ଅନ୍ତର ସରଳ ନୁହେଁ ତା ହୃଦୟରେ ପ୍ରେମ କେବେ ଆସିବନି। ତେଣୁ ଏଟା ବଡ଼ ସମ୍ପତ୍ତି ଜିନିଷଟା, ଆମେ ସରଳ ଚିତ୍ର ବଞ୍ଚେ, ସେ ପୂର୍ବ ଦିନ କହିଥିଲେ ନା, ଏକ ବ୍ୟକ୍ତି କୃଷ୍ଣଙ୍କ ପାଇଁ କର୍ମ କରିବା ଦରକାର, ଉପଯୁକ୍ତ ଗୁରୁଙ୍କ ଅଧୀନରେ କୃଷ୍ଣ ଚେତନାର କର୍ମଫଳ ପ୍ରତି ଅନାସକ୍ତ ହୋଇ କର୍ମ କରିବ, ସେ ନିଶ୍ଚିତ ଜୀବନରେ ସିଦ୍ଧି ଲାଭ କରିବ ବା ପରମଗତି ଲାଭ କରିବ। କୃଷ୍ଣଙ୍କ ନିମିତ୍ତ କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବାକୁ ଅର୍ଜୁନଙ୍କୁ କୁହାଯାଉଛି, କାରଣ କୃଷ୍ଣଙ୍କ ଇଚ୍ଛା ଯେ ଅର୍ଜୁନ ଯୁଦ୍ଧ କରନ୍ତୁ, କିନ୍ତୁ ଭଲ ମଣିଷ ହେବା ବା ଅହିଂସା ଆଚରଣ କରିବା ହେଉଛି ବ୍ୟକ୍ତିଗତ ଆସକ୍ତି। ଅର୍ଜୁନଙ୍କର ଆସକ୍ତି କ'ଣ, ମୁଁ ଅହିଂସା ଆଚରଣ କରିବି, ଗୋଟେ ଭଲ ମଣିଷ ହେବି, ସମସ୍ତେ କହିବି ଯେ ଅର୍ଜୁନ ଯୁଦ୍ଧ ଛାଡ଼ିକି ପଳେଇଗଲେ, ତାଙ୍କର ବହୁତ ଦୟା ଅଛି, ଆମର ଏଇଟା ଦରକାର ନା, ଆଉ ଲୋକ ଆମକୁ ଖରାପ ନ କୁହନ୍ତୁ, ସେଥିପାଇଁ ବରଂ ଗୁରୁ ଯାଆନ୍ତୁ ଠାକୁର ଯାଆନ୍ତୁ କିଏ ବି ଯାଆନ୍ତୁ, ମୁଁ ଭଲ ରହିବାର ଅଛି, ଲୋକ ମତେ ଆରେ ଲୋକ କ'ଣ କୁହନ୍ତୁ, ଏ ରାସ୍ତା ସେୟା ନୁହେଁ, ତୁମକୁ ଗୁରୁ ଗଞ୍ଜନା ଶୋଇବାକୁ ପଡିବ ଲୋକମାନଙ୍କର କଥାକୁ, ରାଧାରଣ ସେ ଶ୍ଲୋକ ଅଛି ନା, ନିନ୍ଦନ୍ତ ନୀତି ନିପୁଣା ନା, ଇଏ ବୈରାଗ ଶତକରେ ନିନ୍ଦନ୍ତ ନୀତି ନିପୁଣା ସ୍ତୁବନ୍ତୁଆ, ନୀତି ନିପୁଣା ମାନେ ମତେ ପାଗଳ ବୋଲି କୁହନ୍ତୁ, ଯେଉଁ ନୀତି ମାନେ ନୀତି ନୀତି ଲୋକ ସେମାନେ ବୈଷ୍ଣବ ଦେଖିଲେ କ'ଣ କହିବେ, ଏଟା ବା ଏଗୁଡ଼ା ଏଇଟା ଏମିତି କାହିଁ କରୁଛନ୍ତି, ଏଇଟା ଶିକ୍ଷା କାହିଁକି ରଖିଛନ୍ତି, ଏଇଟା ଏମିତି କାହିଁ କରୁଛନ୍ତି, ସେ ନିନ୍ଦା କରିବେ। ଗୁରୁଜନ ମାନେ କେତେ କଞ୍ଜଣା ଦିଅନ୍ତୁ, ରାଜା ସେ କଥା କହୁଛନ୍ତି, ସେଟା କିଛି ମାନିବେନି। ଆମର ବ୍ୟକ୍ତିଗତ ଭଲ ହବା, ବ୍ୟକ୍ତିଗତ ଭଲ ତୁମେ କେମିତି ହେଇପାରିବ, ଠକି ପାରିଲେ ବ୍ୟକ୍ତିଗତ ଭଲ ହେଇପାରେ, ଗୁରୁକୃଷ୍ଣଙ୍କୁ ଛାଡ଼ିଗଲେ ବ୍ୟକ୍ତିଗତ ଭଲ ହବାଟା, ଗୁରୁକୃଷ୍ଣଙ୍କୁ ନେଇକି ଯେଉଁ ଚରିତ୍ରଟା ଗଠନ ହୁଏ ସେ ଚରିତ୍ର ଭଗବାନଙ୍କୁ ଆକର୍ଷଣ କରେ, ଆଉ ବ୍ୟକ୍ତିଗତ ଚରିତ୍ରଟା ସମାଜକୁ ଆକର୍ଷଣ କରେ। ତୁମେ କେଉଁଟା ଚାହୁଁଛ କୁହ, ବ୍ୟକ୍ତିଗତ ଚରିତ୍ରଟା ସମାଜକୁ ଆକର୍ଷଣ କରିଦେବ। ଏଇ ଯେମିତି ଆମର ସେ ନଥିଲା ରାମକୃଷ୍ଣ ମିଶନର କ'ଣ ସେ ବିବେକାନନ୍ଦ, ସେସବୁ ସେସବୁ କ'ଣ ବ୍ୟକ୍ତିଗତ ଚରିତ୍ର ତାଙ୍କୁ ସବୁ ଗଢ଼ିଛନ୍ତି। ଏମିତି କଥା କହିବା, ଏମିତି ମାନେ ଦେଶ ଜାତି ଲୋକ ଯେଉଁଟାକୁ ପସନ୍ଦ କରିବେ ସେଇ କଥାଟା କହିବେ, ଏଟା ବ୍ୟକ୍ତିଗତ ଚରିତ୍ର ତୁମର ହେଇଗଲା। ସତ୍ୟ କୁହ, ଦୟା କୁହ, ଫ୍ୟାମିଲି ଏମିତି ଚଳ, ଏଟା କର, ଏମିତି କର, ସେମିତି କର, ଏକ୍ସରସାଇଜ କର, ଏମିତି କର, କାହାକୁ ହଇରାଣ କରନି। ବ୍ୟକ୍ତିଗତ ଆସକ୍ତିଟା, ବ୍ୟକ୍ତିଗତ ଚରିତ୍ର ବଢ଼ିବାକୁ ହେଲେ ତୁମକୁ ସବୁବେଳେ ଅନ୍ୟ ଅନ୍ୟ ପାଖରେ ଭଲ ହେବାକୁ ପଡ଼ିବ। ସେଥିପାଇଁ ଗୁରୁକୃଷ୍ଣଙ୍କର ସୁଖ ସହିତ କମ୍ପ୍ରମାଇଜ୍ କଲେ ବି କିଛି ଅସୁବିଧା ନାହିଁ, ମତେ କି ଲୋକ ଖରାପ ଭାବ ନ ଭାବନ୍ତୁ। ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତା ତାଙ୍କର କ'ଣ ହେଇଥାନ୍ତା, ବ୍ୟକ୍ତିଗତ ଭାବରେ ତାଙ୍କୁ ବହୁତ ସମ୍ମାନ ମିଳିଥାନ୍ତା। ଭଗବାନ ଜାଣି ତୁମେ ଯୁଦ୍ଧ କର, ଆଉ ଯଦି ଆମେ ବ୍ୟକ୍ତିଗତ ସୁଖ ସୁଖକୁ ଛାଡ଼ିକି ଭଗବାନଙ୍କ ସେବା କଲେ ତା ଦେହରେ ଆମ ଉପରେ କିଏ ଅସନ୍ତୁଷ୍ଟ ହେଲେ ସେଥିରେ ଆମର କି ଦୋଷ ନାହିଁ। ତୁମେ ଭାବନି, ତୁମେ କେବେ ବି ଭାବନି, ତୁମେ ଭାବନି, ତୁମେ ତ ଶିଷ୍ୟ, ତୁମେ ଗୁରୁ ହେଲେ ବି ତୁମ ଉପରେ ସନ୍ତୁଷ୍ଟ, ତୁମେ ଶିଷ୍ୟ ବି ତୁମ ଉପରେ ସନ୍ତୁଷ୍ଟ ହେବେ। ଗୁରୁଦେବ ତାକୁ ଭଲସି ଭଲ ପାଉଛନ୍ତି, ମତେ ଭଲ ପାଉନାହାନ୍ତି, ଆଉ ସେ କହିଦେବେ କି ଭଲ ପାଇବାଟା କ'ଣ, ତୁମେ ଗୋଟେ କାମ ମନ ଭିତରେ ତିଆରି କରିଦେବ ନା କ'ଣ, ବାପ ବା ଜନ୍ମ କରି ପାଞ୍ଚଟା ପୁଅ ଭିତରେ ତାକୁ ଗୋଟେ ଭଲ ପାଇବାଟା, ତାର ଗୋଟେ ତାର ଗୁଣ ଦେଖିଦେବ ଭଲ ପାଇଦେବି ସେ, ତାର ଅର୍ଥ ନୁହେଁ ସେ ଅନ୍ୟ ଜଣଙ୍କୁ ଘୃଣା ନାହିଁ, ସେମିତି ନୁହେଁ, ସେଟା ସେ କରେନି। କିନ୍ତୁ ତୁମେ ସନ୍ତୁଷ୍ଟ କାହାକୁ କରିପାରିବନି, ତୁମେ ଯେତେ ଉଚ୍ଚ ସ୍ଥିତିକି ଯାଅ ଗୋଟେ ଚାକରଟା ସନ୍ତୁଷ୍ଟ କରେ, ପ୍ରଧାନମନ୍ତ୍ରୀ ଗୋଟେ କାହାକୁ ତା ଚାକର ବି ସନ୍ତୁଷ୍ଟ କରିପାରିବେ। ଆମେ ଜଗତକୁ ସନ୍ତୁଷ୍ଟ କରିବା କଥା କେବେ କେବେ ଚିନ୍ତା କରିବା, ଆମେ ଜଗନ୍ନାଥଙ୍କୁ ସନ୍ତୁଷ୍ଟ କରିବା ଚିନ୍ତା କରିବା ଦରକାର। ବ୍ୟକ୍ତିଗତ ଚରିତ୍ରର ଆଦର୍ଶକୁ ନେଇଗଲେ ସମାଜରେ ବହୁତ ସମ୍ମାନ ମିଳିବ। ଆମକୁ ବ୍ୟକ୍ତିଗତ ଭାବରେ ଲୋକ ଖରାପ କହିପାରନ୍ତି, ସେଥିରେ ଆମର କିଛି ଅସୁବିଧା ନାହିଁ। ଆମର ଫୋକସ୍ କରିବାର ଅଛି ମୋର ସେବା ଗୁରୁକୃଷ୍ଣ ସେବାଟା ହଉଛି କି ନାହିଁ, ତାଙ୍କ ପ୍ରତି ମୋର ଆସକ୍ତି ବଢୁଛି, ତାଙ୍କ ସେବା ହଉଛି କି ନାହିଁ। ବ୍ୟକ୍ତିଗତ ଭାବେ ମତେ କିଏ ଖରାପ ଭାବିଲା ଭଲ ଭାବିଲା, କାହା ମୁଖକୁ ତୁମେ ବନ୍ଦ କରିପାରିବ, କିଏ କିଛି କହିପାରିବ। କିନ୍ତୁ ତାର ଅର୍ଥ ନୁହେଁ ଯେ ବ୍ୟକ୍ତିଗତ ଆଚରଣ ଆମର ଅତି ଉଗ୍ର ହବ ବା ଅନ୍ୟକୁ ଆମେ କଷ୍ଟ ଦେବା, କିନ୍ତୁ ଆମେ ଆମେ ସେବା କରି ଚାଲୁଛେ କି, ଆମେ ତ ଯଦି କେହି ଆମକୁ କଷ୍ଟ ଆମେ କ'ଣ କରିପାରିବା। ଜଗତ ଜଗତରେ ସମସ୍ତଙ୍କୁ ଖୁସି କରିବା ସମ୍ଭବ କେବେ ନୁହେଁ, କିନ୍ତୁ ଅନ୍ୟକୁ ଆମେ ଦୁଃଖ ଦେବାଟା ଆମର ଲକ୍ଷ୍ୟ ନୁହେଁ। କିନ୍ତୁ ଆମର ସେବା ମାଧ୍ୟମରେ ଯଦି କେହି ଦୁଃଖୀ ହଉଛନ୍ତି ଆମେ କ'ଣଟା କରିପାରିବୁ, ସମସ୍ତଙ୍କୁ ଖୁସି କରିବା, କାରଣ ସମସ୍ତଙ୍କର ବିଭିନ୍ନ ପ୍ରକାର କାମନା ବାସନା, ସମସ୍ତଙ୍କର ବିଚାରର ଦିଗ ହଉଛି ଭିନ୍ନ ଭିନ୍ନ। ତୁମେ ଗୁରୁ ଯେଉଁ ଦୃଷ୍ଟିର ବିଚାର କରୁଛନ୍ତି ଶିଷ୍ୟ ସେଇ ଦୃଷ୍ଟିର ବିଚାର କରୁନି, ତେଣୁ ଶିଷ୍ୟ ଦୃଷ୍ଟିରେ ଗୁରୁ ହଉଛନ୍ତି ଭୁଲ, କାରଣ ଶିଷ୍ୟ ତା ଦୃଷ୍ଟିରୁ ବିଚାର କରୁଛି, ଶିଷ୍ୟ ତା ଦୃଷ୍ଟିରୁ ବିଚାର କରୁଛି, ଗୁରୁ ତା ଦୃଷ୍ଟିରୁ ବିଚାର କରିବେ। ନିଜ ନିଜର ବିଚାର ଦୃଷ୍ଟିରେ ଆମେ ସବୁ ସମସ୍ତଙ୍କୁ ଦେଖନ୍ତି, ସ୍ତରଟା ତ ସମାନ ନୁହେଁ ନା, ସେ ସ୍ତରଟା ସମାନ ନୁହେଁ। ସେଥିପାଇଁ ଆମେ ଜଗତକୁ କେବେ ସୁଖୀ କରିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ। ଆଉ ବ୍ୟକ୍ତିଗତ ଚରିତ୍ର ଉପରେ ବହୁତ ବ୍ୟକ୍ତିଗତ ଚରିତ୍ର ଅର୍ଥାତ ବ୍ୟକ୍ତିଗତ ମତେ ଲୋକମାନେ ବହୁତ ଆପ୍ରିସିଏସନ୍ କରନ୍ତୁ, ଏଇଟା ହେଉଛି ଗୋଟେ ମେଜର ପ୍ରୋବ୍ଲେମ। ସେଥିପାଇଁ ଭକ୍ତି ସରସ୍ୱତୀ ଠାକୁର ପ୍ରଭୁଜୀ ମହାରାଜ କୁହନ୍ତି ଜଗତ ନିରପେକ୍ଷ ଲୋକ ବହୁତ କମ୍, କାରଣ ନିରପେକ୍ଷ କଥା କହିଲେ ତୁମେ କ'ଣ ଶତ୍ରୁ ତୁମର ସବୁ ହେଇଛି। ଉପରେ ଗୋଟେ ଓଡ଼ିଆରେ ଆମର ନା ଉପରେ ପାଣି ଦେବ ତଳ ଚେର କାଟିଦବ, ଡାଇରେକ୍ଟ ମୁଁ ଭାବିଲାକୁ ପଇସା ଦେବାର ନାହିଁ, କହିଲ କି ଆଜ୍ଞା ମତେ 5,000 ଦିଅନ୍ତୁ, ମୁଁ କ'ଣ କହିବି, ଆଉ ମୁଁ କ'ଣ କହିବି, ଭାବିଲ ମୋର କ'ଣ କରିବା, ଆଉ ନାହିଁ ପଇସାଟା ମୁଁ ଦେଇପାରିବିନି, ମନ୍ଦିର ପଇସା ମୁଁ ଦେବିନି, ମୁଁ ଏଇଟା କହିଦେବି ମନେକର, ଭାବିଲ କ'ଣ କହିବି, ଆରେ ମୁଁ ଏତେ ସାହାଯ୍ୟ କଲି ମୋତେ ମନ୍ଦିର ପଇସା ଦେବିନି ମନା କରିଦେଲି, ଆଉ ମୁଁ ଏଇଠି କହିଦେବି ଦେଖ ମୋ ହତରେ 5 ପଇସା ନାହିଁ, ଆମ ଲୋନ୍ର ଅସୁବିଧାରେ ଅଛି, ସେ ଖୁସି ହେଇଛି, ହଁ ମହାରାଜ କହୁଛନ୍ତି ପଇସା ପତ୍ର ନାହିଁ ଚାଲିଗଲା, ମିଛରେ ମୁଁ କହିଦେବି ହେ ପଇସା ଚାଲିଲା, ଏ ଗଛ ଚାଲିଲା, ଏଟା ଚାଲିଲା, ସେଟା ହଁ ହେଇଥିବ। ସିଧାସଳଖ କଥାଟା କହିଲେ ସମସ୍ତଙ୍କୁ କଷ୍ଟ ହବ, ଜଗତରେ କେହି ବି ସିଧାସଳଖ କଥା କହିଛି, ସେଥିପାଇଁ କାହିଁକି ଅପ୍ରିୟଟା ହେଇଯିବ ନା, ଅପ୍ରିୟଟା କିନ୍ତୁ ଗୁରୁ ଗୁରୁ କହିବେ, ଆଉ କେହି କହିବେନି ଅପ୍ରିୟ, କାହିଁକି ଗୁରୁ କହିଲେ ବି ତୁମେ ତା ପ୍ରତିକ୍ରିୟା ଆସିଲେ ବି ଗୁରୁ ତାଙ୍କର କିଛି କରେ, ତାଙ୍କ କୋପିନ ହଳ ଧରି ସେ ରାଧାକୁଣ୍ଡରେ ବସିପାରିବେ, ଶ୍ୟାମକୁଣ୍ଡରେ ବସିପାରିବେ, ଜଙ୍ଗଲ ଭିତରେ ରହିପାରିବେ, ତୁମେ କୁଆଡ଼େ ଯିବ, ତୁମ ପଛରେ କିଏ ଲାଗିଗଲେ ତୁମ ମୁଣ୍ଡ ଖରାପ ହେଇଛି, ମୁଁ ରହିବିନି, ମୋ ମୁଣ୍ଡ ଖରାପ ହେଇଗଲା, ଗୁରୁଙ୍କ ପଛରେ ଲାଗିଲେ ଗୁରୁ କୁଆଡ଼େ ଯିବେନି, ତୁମେ ଚାଲିଲେ ସେ କୁଆଡ଼େ ଯିବେନି, ଆସି ଗଲେ ଯେଉଁଠି ଗଲେ ତାଙ୍କ ଭଜନ କରିପାରିବେ। ସେଥିପାଇଁ ଆମକୁ ସବୁବେଳେ ଆମ ସ୍ଥିତିଟାକୁ ବିଚାର କରିକି ଚଲେଇବାକୁ ପଡିବ। ଅପ୍ରିୟ ସତ କଥା କହିବା ଲୋକ ଜଗତରେ ବହୁତ କମ୍, ଅପ୍ରିୟ ସତ କହିଲେ ତୁମକୁ ବହୁତ ଯାହାକୁ ପ୍ରତିକ୍ରିୟା ଭୋଗିବାକୁ ପଡ଼ୁ, ଆଉ ସେଥିରେ ଯେମିତି ଭଜନଟା ବାଧା ନ ହୁଏ ସେଟା ଚିନ୍ତା କରିବି, କାରଣ ଅପରିଷଦତା କହିକି ଭଜନ ବାଧା ଲାଭ କଣଟା ଅଛି? ଆଉ ଗୁରୁ କାହିଁ କହିବେ ନା, ଗୁରୁ ସେଟାକୁ ଡାଇଜେଷ୍ଟ କରିପାରିବେ, ତାଙ୍କ ରିଆକ୍ସନ୍ କିଛି ହବନି, ତାଙ୍କର ତ ଦୋଷ ନାହିଁ, ଉଦ୍ଦେଶ୍ୟ ନାହିଁ କିଛି। ଆମର ବ୍ୟକ୍ତିଗତ ଜିନିଷ ପାଇଁ କହୁଛନ୍ତି ଅର୍ଜୁନ, ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ, କାରଣ କୃଷ୍ଣଙ୍କର ଇଚ୍ଛା ଅର୍ଜୁନ ଯୁଦ୍ଧ କରନ୍ତୁ, କିନ୍ତୁ ଭଲ ମଣିଷ ହେବା ଏବଂ ଅହିଂସା ଆଚରଣ କରିବା ହେଉଛି ବ୍ୟକ୍ତିଗତ ଆସକ୍ତି, କିନ୍ତୁ ଭଗବାନଙ୍କ ପାଇଁ କାମ କରିବା ଅର୍ଥ ଫଳ ପ୍ରତି ଆସକ୍ତି ନ ରଖି କାମ କରିବା। ଅର୍ଜୁନଙ୍କ ତୁମେ ଯୁଦ୍ଧ କର, ସେଥିରେ ଅହିଂସା ହଉ ହିଂସା ହଉ ତୁମର ମୁଣ୍ଡ ପୁରା କଣ ଦରକାର? ଏଇଟା ବ୍ୟକ୍ତିଗତ ଆସକ୍ତି, ମତେ ଲୋକ ଭଲ ପାଇବେ, ଆଉ ସେ ବ୍ୟକ୍ତିଗତ ଆସକ୍ତିଟା ଏଠି ବହୁତ ପ୍ରୋବ୍ଲେମ କରେ ଭକ୍ତିରେ, ଶରଣାଗତି କରିବାକୁ ଦେବନି। ମୁଁ ଏଇଟା କାହିଁ କହିବାକୁ ଯିବି, ମୁଁ ଏଇଟା କାହିଁ କରିବାକୁ ଯିବି, ଏଇଟା ଲୋକ ଖରାପ ଭାବି, ଏଇଟା ଭଲ ଭାବି, ନାଇଁ ନାଇଁ ଏଇଟା ଭଗବାନ ପାଇଁ ଯୋଉଟା ମୁଁ ଏଇଟା କରିବି, ସେଥିରେ କିଏ ଖୁସି ହେଲା? ଖୁସି ହେବ, କିନ୍ତୁ ମୁଁ ବ୍ୟକ୍ତିଗତ ଭାବରେ କାହାକୁ ଆକ୍ରୋଶ କରିବା, କାହାକୁ ଦୁଃଖ ଦେବା ମୋର ଲକ୍ଷ୍ୟ ନୁହେଁ। ଜଗତରେ ତୁମେ କେବେ ଖୁସି ସନ୍ତୁଷ୍ଟ ହେଇକି ସନ୍ତୁଷ୍ଟ କରି ଜଗତର, କେହି ବି ଜଣେ ଜଗତକୁ ଏମିତି ତିଆରି କରାଯାଇଛି, କେହି ଯିବା ପୂର୍ବରୁ ସମସ୍ତେ ତାଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି, କିନ୍ତୁ ସିଏ ସମସ୍ତଙ୍କର କ୍ଷମା ମାଗି ନେଇକି ସମସ୍ତଙ୍କର ହୀନ ବୋଲି ଭାବିକି, ସେ ବୈଷ୍ଣବ ମାନେ ଆମର ଯାଆନ୍ତି, ତାଙ୍କୁ ବହୁତ ଲୋକ ବହୁତ ଭାବନା ଖରାପ କରିଥାନ୍ତି, କିନ୍ତୁ ସେ ସମସ୍ତଙ୍କ ଆଗରେ ହାତ ଯୋଡ଼ିକି ଯାଆନ୍ତି। ସେଥିରେ ଭକ୍ତି ଶ୍ରୀଟାକୁ ପ୍ରଭାଜୀ ମହାରାଜ ଯୋଉଦିନ ଗଲେ ସେଦିନ ସେ କହିକି ଗଲେ, ମୁଁ ଜଗତରେ ବହୁତ ଲୋକଙ୍କୁ ଅପ୍ରିୟ ସତ କଥା କହିକି ଉଦ୍ବେଗ ଦେଇଛି, କିନ୍ତୁ ସେମାନେ ଦିନେ ବୁଝିପାରିବେ ଯେ ମୁଁ ସେମାନଙ୍କର ବନ୍ଧୁ, ମୁଁ ସେମାନଙ୍କର ମଙ୍ଗଳ ନିମିତ୍ତ ମୁଁ କହିଛି। ସେଥିପାଇଁ ଆଜିକାଲି ଏଟା ମ୍ୟୁଚୁଆଲ ପ୍ଲିଜିଂ ୱାର୍ଡଟା ୱାର୍ଲଡଟା ମ୍ୟୁଚୁଆଲ ପ୍ଲିଜିଂ ୱାର୍ଡ, ଭକ୍ତି ଠାକୁରଙ୍କର ୱାର୍ଡ, ତାଙ୍କର ତ ସବୁ ଭାରି ଶବ୍ଦ ବ୍ରହ୍ମ ସବୁ ପୂର୍ବ, ସେଟା କୁହେ ଏଟା ମ୍ୟୁଚୁଆଲ ପ୍ଲିଜିଂ। ପୂର୍ବ ଶୁଣିଛି ତାଙ୍କ ଗୁରୁଙ୍କ ପାଖରୁ, କହିଲେ ମୁଁ ଯେତେ ଦିନ ଶୁଣିଛି ସବୁ ବସିକି ଶୁଣେ, ସବୁ କଥା ଗୁଡ଼ା ମତେ ଶବ୍ଦ ବ୍ରହ୍ମ ଭଳିଆ ଲାଗେ। ଆଉ ମ୍ୟୁଚୁଆଲ ପ୍ଲିଜିଂ ମାନେ କ'ଣ? ମୁଁ କହିବି ଭାବିଲେ ବହୁତ ବଡ଼ ଭକ୍ତ, ଜପ ନ କରୁ କ'ଣ ସୁଧା ପ୍ରସାଦ ନ ହେଲୁ, ଭାବିଲେ ବହୁତ, କାରଣ କହିଲେ ଭାବିଲେ ଡୋନେସନ ମତେ ଭଲ, ମୁଁ ଯଦି ତୁମେ ଟେକାଟେ କଲି ବାବୁଲାବୁ ଦ୍ୱାରା ମଠ ଚାଲୁଛି, ନହେଲେ ମଠ ବନ୍ଦ ହେଇଯିବ, ଭଜନ କର ମୋର କଣ୍ଟା ଅସୁବିଧା, ଏ ବହୁତ ବଡ଼ ଭକ୍ତ ସବୁ କରୁଛି, ସବୁ ଜିନିଷ ଭଲ ମନ୍ଦ କର, ମୁଁ ଯଦି ଭଲ କହିବି ତୁମେ ହେଠି କଣ କହ ମହାରାଜ ଭଲ ଲୋକ, ମୋର ମୋର ଖରାପ ହେବାର ତୁମର କଣ ଅଛି, ମୁଁ ତୁମକୁ ଭଲ କହିଦେଲି ତୁମେ ମତେ ଭଲ କହିବ, ଏଇଟା ଚାଲିଛି ବର୍ତ୍ତମାନ ଦୁନିଆରେ, ସମସ୍ତେ ସମସ୍ତଙ୍କୁ ଖୁସି କରିବା ପାଇଁ ଚାହୁଁଛୁ, ମୁଁ ଶତ୍ରୁ ହେବିନି, ଆରେ ତୁମେ ବ୍ୟକ୍ତିଗତ ଶତ୍ରୁ ହେବନି, ଭଗବାନଙ୍କର ଶତ୍ରୁ ହେଇଯିବ, ଆମର ଏଟା ମ୍ୟୁଚୁଆଲ ପ୍ଲିଜିଂ, ଆମେ ଅନ୍ୟକୁ କଷ୍ଟ ଦେବାନି, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ସତ୍ୟଟା ଜାଣିକି ଅନ୍ୟକୁ ଅନ୍ୟ ସାଙ୍ଗରେ ସିଏ ଯାକୁ ତାକୁ ଟେକିକି କହିବା, ସିଏ ତାକୁ ଟେକିକି କହିବା, ଟେକାଟେକି ଯେମିତି କଥା ନାହିଁ, ଟେକାଟେକି କଥା କେଉଁଠି ଶୁଣିଯିବ ବୋଲି କେଉଁଠି, ଏ ଯେଉଁ ସଭା ସମିତି ହଉଥିବ ଇଏ ତାକୁ ମାଇକ୍ରୋଫୋନ୍ ନେଇଯିବ, ଆଜ୍ଞା ସିଏ ଦେଶ ପାଇଁ ଏଇଟା କରୁଛି, ସିଏ ଆରେ ଦେଶ ପାଇଁ କ'ଣ, ଆମ ଗାଁରେ ସିଏ ଏମିତି ଏଇଟା କରିଦେଇଛି, ଇଏ କହୁଥିବ ଇଏ ଟେକାଟେକି କାମ, ଇଏ ତାକୁ ଟେକୁଥିବ ସିଏ ତାକୁ ଟେକୁଥିବ, ବର୍ତ୍ତମାନ ଦୁନିଆଟା ସେଇଥିରେ ଚାଲିଛି, ସମସ୍ତେ ଭଲ ଭଲ କହିବ ତ ସବୁ ଲୋକ ତୁମର ଭଲ, ଏଇଟା ଆମର ନୀତି ନୁହେଁ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଅନ୍ନେସେସରି ଗୋଟେ ଲୋକକୁ ଖରାପ ବୋଲି କହିବା, କି ସତ୍ୟ ସତ୍ୟ, କିନ୍ତୁ ତା ପାଇଁ ଅଧିକାର ଦରକାର। ଅପ୍ରିୟ ସତ୍ୟତା କହିବାକୁ ହେଲେ ଯେ ତୁମର ଭଜନର ବାଧା ନ ହୁଏ, କାରଣ ଅପ୍ରିୟ ସତ୍ୟତା କହିଲେ ତୁମ ପଛରେ ଶତ୍ରୁ ଆସିଯିବେ, ତୁମକୁ ବହୁତ ଉଦ୍ବେଗ ଆସିବ, ତୁମେ ହେତୁ ଭଜନ ଥିବା ଦରକାର, ସେଥିପାଇଁ ଅପ୍ରିୟ ସତ୍ୟତା ନ କହିକି ତୁମେ ତୁମ ନିଜ ଭଜନ ଲାଗ, ଯିଏ ଯାହା କରୁଛି ସେ ତା ଫଳ ସେ ପାଇବ, କାହା ମୁହଁକୁ ତୁମେ ବନ୍ଦ କରିପାରିବେ, କାରଣ ସମସ୍ତେ ନିଜର ନିଜ ନିଜ କର୍ମଫଳ ଭୋଗିବା ପାଇଁ ଆସିଛନ୍ତି, ତା ଅପ୍ରିୟ ସତ୍ୟତା କେବଳ ସାଧୁଗୁରୁ କହିବେ, ଯିଏ ପ୍ରତିକ୍ରିୟାକୁ ନେଇପାରିବେ, ଚୋରଟାକୁ ଚୋର ବୋଲି କହି ମାଡ଼ ଖାଇକି ଲାଭ କ'ଣ ଅଛି, ଚୋର ତାର ଚୋରି କରି ପୋଲିସ ଷ୍ଟେସନ ଗଲା ମୋର କ'ଣ ବାସିଗଲା, ତେଣୁ ସବୁ ଜିନିଷଟାକୁ ବିଚାର କରିକି ଚାଲିବାକୁ ପଡ଼େ, କାରଣ ଯେ ଯାହା ବି ହଉଛି ମୋ ଭଜନରେ ବାଧା ନ ହଉ, ବ୍ୟକ୍ତିଗତ ଏଇଠି ଏଇ ସେ କଥାଟା ପଡ଼ିଛି, ବ୍ୟକ୍ତିଗତ ଆସକ୍ତି ଭାରି ନଜର ରଖିବା ଉଚିତ ନୁହେଁ, ଏହା ହଉଛି ସର୍ବୋତ୍କୃଷ୍ଟ କର୍ମ, ଏହା ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇନ୍ଦ୍ରତୃପ୍ତି ନିମିତ୍ତ ମାନବ ଯେଉଁ ପାପ କର୍ମ କରିଥାଏ ସେ ଦୂଷିତ କର୍ମର ଫଳ ମୁକ୍ତ ହେବା ନିମିତ୍ତ ବା ଶୁଦ୍ଧ ହେବା ନିମିତ୍ତ ତାକୁ ବୈଦିକ କର୍ମକାଣ୍ଡ ଅନୁଯାୟୀ ଯଜ୍ଞାଦି କର୍ମ କରିବାକୁ ପଡ଼େ, ପାପ ଗୁଡ଼ା ଯେଉଁ କରନ୍ତି ଯଜ୍ଞ ଗୁଡ଼ା ସେଥିପାଇଁ କରାଯାଏ, ପାପ ପାଇଁ ଏଇ ଯଜ୍ଞ କରିବ, ଏ ପାଇଁ ଏ ଯଜ୍ଞ କରିବ, କିନ୍ତୁ କୃଷ୍ଣ ଚେତନରେ ଯେଉଁ କର୍ମ କରାଯାଏ ତାହା ପାପ ପୁଣ୍ୟକର୍ମ ଓ ପାପକର୍ମର ବହୁତ ଉର୍ଦ୍ଧ୍ୱରେ, କୃଷ୍ଣ ଚେତନଶୀଳ ବ୍ୟକ୍ତି କେବେ ହେଲେ କର୍ମଫଳ ପ୍ରତି ଆସକ୍ତି ହୁଏ ନାହିଁ ଏବଂ ସେ କେବଳ କୃଷ୍ଣଙ୍କ ପାଇଁ କର୍ମ କରେ, ସେ କୃଷ୍ଣଙ୍କ ପାଇଁ ସବୁ ପ୍ରକାର କର୍ମ କରେ କିନ୍ତୁ ସମ୍ପୂର୍ଣ୍ଣ ଅନାସକ୍ତ ଭାବରେ କରେ। ଏ ପାପ ପୂର୍ଣ୍ଣର ଉର୍ଦ୍ଧ୍ୱରେ କାହିଁକି କୃଷ୍ଣ ଭକ୍ତିଟା ଏଥିରେ ଆଟାଚମେଣ୍ଟ ନାହିଁ, ସେଥିପାଇଁ ବଳଦେବ ଦେବସ୍ୱାମୀ ତାଙ୍କ ଟୀକାରେ ସେ କଥା ରଚନା କଲେ, ତାଙ୍କ ବକ୍ଷୁଣ୍ଠଭୁଣାଙ୍କ ଭାଷ୍ୟରେ ସେଟା ରଚନା କଲେ। ଅତେ କର୍ମ ଫଳରେ ଅନାସକ୍ତ ହୋଇ ତୁମେ ତୁମେ ସର୍ବଦା କର୍ମ ଅନୁଷ୍ଠାନ କର। ଯେହେତୁ ଅନାସକ୍ତ ଭାବେ କର୍ମ କରିକରି ଜୀବ ଆତ୍ମ ସାକ୍ଷାତକାର ରୂପ ପରତତ୍ଵ ଲାଭ କରେ। ଆମେ ଯୋଉ ଆତ୍ମ ସାକ୍ଷାତକାର କରିବା ଏଟା ଏମିତି ହବନି, ବହୁତ ଦିନ ଅନାଟାଚ୍ଡ ହେଲା ପରେ ଗୋଟେ କର୍ମ ଉପରେ ତାପରେ ତୁମର ଉପଲବ୍ଧି ଆସିବ ମୁହଁ, ଖାଲି କହିଦେଲେ କଣ ଆମେ ଆତ୍ମା ବୋଲି ହେଇଯିବ ନା କଣ? ହବନି, ଆସକ୍ତ ରହିଥିଲେ କିଛି ଆତ୍ମା ବୋଲି ଆତ୍ମା ଆତ୍ମା କହୁଥିବ ନା, ଭୋକ ଲାଗିଲେ ମାଟ ମିଟା ବୁଡ଼ି ଆରମ୍ଭ କରୁଥିବ। ଆତ୍ମା ଆତ୍ମା କଣ, ଆତ୍ମାର କଣ ଏମିତି ଖାଇବା ବେଳେ ଗଣ୍ଡଗୋଳ କରିବ ନା ଅସୁବିଧା ହେଇଗଲେ ଏମିତି ହବ ନା, ତା ମୁଣ୍ଡ ଖରାପ ହେଇଯିବ, ପଇସା ନହେଲେ ଦୁଃଖ କରିବ? ଆତ୍ମା କହିବାଟା ସହଜ, କିନ୍ତୁ ଆତ୍ମସ୍ଥିତି ରହିବାଟା ବହୁତ କଷ୍ଟ। ସେଥିପାଇଁ ଅନାସକ୍ତ ଭାବରେ କର୍ମ କଲା ପରେ କ୍ରମେ କ୍ରମେ ସେ ଲେଖିଲେ ନା ଭକ୍ତି ଭକ୍ତିଟାକୁ ଲେଖିଲେ, ଯେହେତୁ ଅନାସକ୍ତ ଭାବରେ କର୍ମ କରିକରି ଜୀବ ଆତ୍ମ ସାକ୍ଷାତକାର ରୂପ ପରତତ୍ଵ ଲାଭ କରିପାରେ। ବଳଦେବ ଦେବସ୍ୱାମୀ ତାଙ୍କ ଟୀକାରେ ଲେଖିଲେ, ଯସ୍ମାତ୍ ଲବ୍ଧା ଆତ୍ମ ଅବଲୋକନ ସିଏବ କର୍ମାନୁପଯୋଗ ତସ୍ମାତ୍ ଏତାଦୃଶ କାର୍ଯ୍ୟ କର୍ତ୍ତବ୍ୟତ୍ୱେନ ବିହିତମ କର୍ମ ସମାଚାର। ଯେଉଁମାନେ ଆତ୍ମସ୍ଥିତିକି ଯାଇଛନ୍ତି ତାଙ୍କ ପାଇଁ କିଛି କର୍ମ କରିବା ଦରକାର ନାହିଁ, ଯେଉଁମାନେ ଆତ୍ମସ୍ଥିତିକି ଯାଇପାରି ନାହାନ୍ତି ତାଙ୍କୁ କିଭଳି କର୍ମ କରିବାକୁ ପଡ଼ିବ? ଏ ଶ୍ଳୋକରେ କୁହାଯାଉଛି, ତୁମେ ସ୍ୱଧର୍ମରେ କର୍ମ କର, ଅନାସକ୍ତ ହେଇ କର୍ମ କର, ସେ କଥା କହୁଛନ୍ତି। ଅସକ୍ତମ ଫଳ ଇଚ୍ଛା ଶୂନ୍ୟମ, ଅସକ୍ତମ କହିଲେ ଅସକ୍ତ ଆଚରଣ କର୍ମ ଫଳ ଆସକ୍ତି ଛାଡ଼ିକି ଏଟା ମୁଁ ଭଗବାନ ପାଇଁ କରୁଛି, ଯାହା ଫଳ ମିଳିବ। ପରମ ଦେହାଦି ଭିର୍ଣ୍ଣମ ଆତ୍ମାନମ ଆପ୍ନନ୍ତି ଅବଲୋକତେ ଯଥା ଆତ୍ମାନ ପରମ ଆଚ୍ଛା ପରମ ଆପ୍ନନ୍ତି ପୁରୁଷ ତାକୁ ଅର୍ଥ କରୁଛନ୍ତି। ପରମ ଦେହାଦି ଭିର୍ଣ୍ଣମ ଭଗବାନଙ୍କୁ ପ୍ରାପ୍ତ ଦେହରୁ ସେଟାକୁ ସେ ବ୍ୟାଖ୍ୟା କରନ୍ତି, ଦେହାଦି ଭିର୍ଣ୍ଣମ ଆତ୍ମାନମ ଆପ୍ନନ୍ତି ଅବଲୋକ୍ୟତେ ଯଥା ଆତ୍ମନି। ଯେ ଅସକ୍ତ ଇଚ୍ଛା ଶୂନ୍ୟ କର୍ମ କଲେ ଦେହାଭିର୍ଣ୍ଣ ଆତ୍ମାର ଯଥାର୍ଥ ରୂପ ଦେଖିବାକୁ ପାଇବ। ଏବେ ହେଲେ ଗୋଟେ ଉପଲବ୍ଧି କରୁଛେ, ଯୁକ୍ତି ଦ୍ୱାରା କହୁଛେ ଆତ୍ମା ଏଠି ଅଛି, ଆତ୍ମା ନଥିଲେ କେମିତି ହବ, ଏଟା ଯୁକ୍ତି ଦ୍ୱାରା ଯଥାର୍ଥ ରୂପ ଆମେ ଦେଖିପାରିବୁ। କାରଣ ଆସକ୍ତିଟା ରହିଲେ ତୁମେ କେବେ ବଡ଼ ହେଇପାରିବ ନାହିଁ, ଭଗବତ ଭକ୍ତି ଆଗେଇ ପାରିବନି। ତେଣୁ ଆମେ କେବଳ ଭଗବାନଙ୍କ ପାଇଁ ଉଦ୍ଦେଶ୍ୟରେ କର୍ମ କରୁଛେ, ସୁଖ ଦୁଃଖ ଯାହା ଲାଭ କ୍ଷତି ଆସିଲେ ବି ସେଇଟା ଗୋଟିଏ ପନ୍ଥା, ଆଉ କିଛି ପନ୍ଥା ନାହିଁ କର୍ମଫଳରୁ ମୁକ୍ତ ହେବା ପାଇଁ ବା ପ୍ରାରବ୍ଧକୁ ବିନାଶ କରିବା ପାଇଁ, ଭକ୍ତିର ପ୍ରଗତି କରିବା ପାଇଁ ପ୍ରାଥମିକ ଅବସ୍ଥାରେ ଏସି ଲେଖୁଛନ୍ତି। ବର୍ତ୍ତମାନ ଶ୍ଲୋକରେ ଯାହା କୁହାଯାଇଛି ତା ପୂର୍ବୋକ୍ତ ଶ୍ଳୋକର ଅଧିକାରୀ ନୁହେଁ। ପୂର୍ବୋକ୍ତ ଶ୍ଳୋକ କ'ଣ? ଯଶ୍ୱାତ ଆତ୍ମତୃପ୍ତି ଏବଂ ମାନବ, ସେ ଶ୍ଳୋକ ସହିତ ଏଟା ନୁହେଁ। କ୍ରମପନ୍ଥାରେ ଚିତ୍ତଶୁଦ୍ଧି ନିମିତ୍ତ ନିଷ୍କାମ ଭଗବତ ଅର୍ପିତ କର୍ମ ଯାହା ପୂର୍ବରୁ କୁହାଯାଇଛି ତାହା କରିବା ଉଚିତ। ଏଟା ଗୋଟେ କ୍ରମପନ୍ଥା, ଚିତ୍ତଶୁଦ୍ଧିଟା ଗୋଟେ କ୍ରମପନ୍ଥା ନା, ତୁମେ ହଠାତ୍ ଏଟା କହି ହେଇପାରିବନି। ଯାହାର ଚିତ୍ତଶୁଦ୍ଧି ହଉନି ତାର ଟେଣ୍ଡେନ୍ସିଟା ଚେଞ୍ଜେସ୍ ହଉନି, ମାନେ ସେ ନିଷ୍କାମ ହିଁ କର୍ମ କରିବା ଦରକାର ବହୁତ ଦିନ, ଏଟା କ୍ରମଶଃ ଏଟା ଭକ୍ତିନଟାକୁ ସେ ଲେଖିଲେ। ଆଉ ଆମେ ଗୋଟେ ଶୁଦ୍ଧ ହେବା ପାଇଁ ଚାହୁଁଛେ ନା, ଭଗବାନ ପାଖକୁ ଯିବା ନା, ଶୁଦ୍ଧ ପାଇଁ ସମୟ ଲାଗିବ ନା। ଆଉ ତୁମେ ଫଟାଫଟ କେମିତି କହିଦେବ, ତୁମ ସଂସ୍କାର ପୂର୍ବରୁ ଥିବ ତ ଭଲ ଭଲ, ନହେଲେ ଏଟା ଧୈର୍ଯ୍ୟ ରଖିବାକୁ ପଡିବ, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ବହୁତ ସହିବାକୁ ପଡିବ, ସାଧାରଣ ପଥଟା। ସେମାନଙ୍କ ପକ୍ଷରେ କ୍ରମପନ୍ଥାରେ ଚିତ୍ତଶୁଦ୍ଧି ନିମିତ୍ତ ନିଷ୍କାମ ଭଗବତ ଅର୍ପିତ କର୍ମ ଯାହା ପୂର୍ବରୁ କୁହାଯାଇଛି ତାହା କରିବା କର୍ତ୍ତବ୍ୟ। ଯେ ଆତ୍ମସ୍ଥିତିରେ ନାହିଁ ସେ ଭଗବାନ ପାଇଁ କର୍ମ କରିବ, ଏଟା କ୍ରମ ଚିତ୍ତଶୁଦ୍ଧି ହେଲା ପର୍ଯ୍ୟନ୍ତ ସବୁବେଳେ ତ ଭଗବତ କର୍ମଟା ଚାଲିବ, ଚିତ୍ତଶୁଦ୍ଧି ପାଇଁ ଭଗବତ କର୍ମଟା ହେଉଛି କମ୍ପଲସରି ନିଷ୍କାମ। ଚିତ୍ତଶୁଦ୍ଧି ହଉନି ମାନେ ସେ ଭଗବାନ ସେବା କଲେ କ'ଣ, ତା ଚିତ୍ତଶୁଦ୍ଧି ହଉନି ମାନେ ଜାଣି ତା କର୍ମ କିଛି ଗୋଟେ ଆସକ୍ତି ରହିଛି, ରେଜଲ୍ଟ ଓରିଏଣ୍ଟେଡ୍, ଚିତ୍ତଟା କାହିଁ ଶୁଦ୍ଧି ହେବନି। ଫଳ ଆକାଂକ୍ଷା ଶୂନ୍ୟ ହୋଇ କେବଳ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମାନୁଷ୍ଠାନ କରିକରି କ୍ରମଶଃ ଚିତ୍ତଶୁଦ୍ଧି ଓ ତତ୍ତ୍ୱଜ୍ଞାନ ଲାଭାନ୍ତର ଭକ୍ତି ଯୁଗରେ ପ୍ରତିଷ୍ଠିତ ହୁଅନ୍ତି। ତିନିଟା ଷ୍ଟେପ୍ ରହୁଛି, ତୁମେ କହୁଛ ଫଟାକିଡ଼ି ଚାଲି ଆସି ମୁଁ ଆଜି ଘର ଛାଡ଼ିଦେଲି କାଲି ବା ଆଜି ମାଳା ଧରିଦେଲି କାଲି ମୋର ଭକ୍ତି ହେଇଯିବାର ଅଛି, ଏ ଭକ୍ତିଟା ଏମିତି କ'ଣ ସାଙ୍ଗେ ସାଙ୍ଗେ ହେଇଯିବ ନା କ'ଣ? ତୁ ଚିତ୍ତ ଭିତରେ କ'ଣ ବୃତ୍ତି ଅଛି ଗୋଟେ ଜାଣିନ ନା କ'ଣ ଭାବିଲୁ? ଏତେଦିନ ଭୋଜନ ହେଲାଣି କ'ଣ ଭଗବାନ ଦେଖି କାନ୍ଦ ଲାଗୁଛି, ଡାକିଲେଣି ଭଗବାନ ପ୍ରଭୁ ମୋତେ ନେଇ ପଳାଏ ସଂସାର ଆଉ ଭଲ ନାହିଁ, ମନେ ହେଉଛି ନା କିଛି ନାହିଁ, ଏଠୁ ଗଲେ ପୁଣି କୁଆଡ଼େ ଭୁଲିଗଲା, ତୁମେ କ'ଣ କିଏ କ'ଣ, ଦୁଃଖ ଦେଲା ସଂସାର ଦୁଇଟା ପାର ଦେଲା, ପ୍ରଭୁ କେତେ କଷ୍ଟ, ପ୍ରଭୁ ଏ ସଂସାର ବଞ୍ଚି କିଛି ଲାଭ ନାହିଁ, ବୁଢ଼ୀ ମା ଗାଆନ୍ତିନି ବୁଢ଼ୀମା ମାନେ ମରିଗଲେ ଭଲ, ମାୟାରେ ପଡ଼ିଛି, ମୁଁ ହଇରାଣ ହଉଛି, ପ୍ରଭୁ ମୋତେ ନେଇଯା, ଆଜି ନେଇଯା ତାକୁ ଇଲେକ୍ଟ୍ରି ସକ ନେଇକି ଥୋଇବ, କିନ୍ତୁ ନେଇ ମରିବୁ କହୁଛୁ, ତୁମର ତ ଦେଖା ଛୁଇଁ ମା, କଷ୍ଟ ହେଲେ ସବୁ, ସେ ଓଡ଼ିଆରେ ଲୋକ କୁହନ୍ତି, ସେ ଗୋଟେ ବୁଢ଼ୀଟା ଥାଏ, ମୋତେ କୁହେ, ଗାଁରେ ଗାଁରେ ଯେତିକି ଶୁଣିଥିଲେ ସବୁ ମନେ ରହୁଛି, କାନ୍ଦୁଛି, ରୁଣ୍ଡେଇ ପୁଣ୍ଡେଇ ବାନ୍ଧୁଛି, ମରିଗଲେ ଭଲ, ଏ ଛୁଆ ପିଲା କିଛି ନାହିଁ ସଂସାରରେ, କିଛି ନାହିଁ, ଏଣେ ଯାଇ ତ ପର ବାଡ଼ରେ ଜାଳ ଭାଙ୍ଗି ଭାଙ୍ଗି ନେଇ ଆସୁଥିବ, କିନ୍ତୁ ସଂସାରରେ କିଛି ନାହିଁ, ତା ବାଡ଼େ ବାଡ଼ ଭାଙ୍ଗି କାହିଁକି ତ ଆଣୁଛୁ, ବର୍ତ୍ତମାନ ଦଶା ହେଉଛି ସମସ୍ତଙ୍କର ଇଏ, ସିଏ କଷ୍ଟ ହେଲେ କାହିଁ ଠାକୁରଙ୍କ ଆଗରେ, ଭଗବାନ ପ୍ରତି କିଛି ନାହିଁ, କାହିଁ ଏଇଟା କ'ଣ କରିବ, ଏଇଟା ତ ଏଇଟା କ୍ରମପନ୍ଥାଟା, ତୁମେ ଆଜି ଭକ୍ତ ହେଇଗଲ, ତୁମେ କେତେ ଜନ୍ମ କଥା କାହିଁ ଚିନ୍ତା କରୁନୁ, ନିରାଶ ହୁଅନି କିନ୍ତୁ ଏତେ ଢିଲା ବି ହୁଅନି, ଏଇଟା କ'ଣ ଗୋଟିଏ ଜନ୍ମର ଜିନିଷଟା କି, ଏଇ ଶରୀର କାମ କ୍ରୋଧ ସବୁ ଅଛି, କେତେ ଜନ୍ମ ଭୋଗ ହୋଇକି ଆସିଛେ, ଏଇଟା ବହୁ ଜନ୍ମର ଜିନିଷଟା ଗୋଟେ ଜନ୍ମର ସମାଧାନଟା କେମିତି, ଏଇଟା କ୍ରମପନ୍ଥାଟା ନା, ଗୋଟେ କ୍ରମପନ୍ଥା ଅଛି, ଗୋଟେ ଡାଇରେକ୍ଟ ପନ୍ଥା ଅଛି, କ୍ରମପନ୍ଥାଟା କ'ଣ, ଏଇଟା ଏଇ କ୍ରମପନ୍ଥାଟା, ଏଇଟା ସିଧା ଭାଷାରେ ଲେଖିଲେ ଫଳ ଆକାଂକ୍ଷା ଶୂନ୍ୟ ହବ, କେତେଟା କଣ୍ଡିସନ ଦେଖ, ପ୍ରଥମ କଣ୍ଡିସନ ହେଲା ଫଳ ଆକାଂକ୍ଷା ଶୂନ୍ୟ, ମୁଁ ଭଗବାନ ପାଇଁ କରୁଛି, ତାର ଆଶା ଗୋଟେ କ'ଣ କରିବି, ମୋତେ ମାର ଯାହା ଦେଲେ ଦେବେ ନା, ଆଉ ଦ୍ୱିତୀୟ କେବଳ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରିବି, ଫଳ ଆକାଂକ୍ଷା ଶୂନ୍ୟ କି ସଂସାର ପାଇଁ କର୍ମ କରିବି, ତୁମକୁ ସଂସାର ପାଇଁ ମୁଁ କରୁଛି, ମୋର ଫଳ ଆକାଂକ୍ଷା ସେଥିରେ କିଛି ଲାଭ ନାହିଁ, ଭଗବାନ ପାଇଁ କରିବ ଆଉ ଫଳ ଆକାଂକ୍ଷା ଶୂନ୍ୟ ହବ, ଏଇଟା କ୍ରମଶଃ କଲା ପରେ ଥାର୍ଡ ଷ୍ଟେପ୍ ଚିତ୍ତ ଶୁଦ୍ଧି, ଭଗବାନ ପାଇଁ ଯଦି ଅଶକ୍ତି କରେ ତ ଚିତ୍ତ ଶୁଦ୍ଧି ହବ, ଆ ଫୋର୍ଥ ଷ୍ଟେପ୍ ତତ୍ତ୍ୱଜ୍ଞାନ ଲାଭ, ତତ୍ତ୍ୱଜ୍ଞାନଟା ଲାଭ ଆସିବ, ଫିଫ୍ଥ ଷ୍ଟେପ୍ ବିମଳ ଭକ୍ତି, ସେଥିପାଇଁ କର୍ମଯୋଗଟାକୁ ଫାଉଣ୍ଡେସନ୍ କୁହାଯାଇଛି, ଏଇଟା ହେଉଛି ଭକ୍ତି ଯୋଗ, ନିଷ୍କାମ କର୍ମ ଯୋଗଟା ଫାଉଣ୍ଡେସନ୍ଟା ହବ, ଆଉ ଗୁରୁଙ୍କ ପାଖରେ ସେ ଯୋଉ ରୋଗୀ ସେବା କରୁଥିଲେ, ଏଜଳ ଆଣ ଏଟା ଆଣ ସେଟା ଆଣ, ଗୁରୁ ଖାଇବାକୁ ଦେଉନଥିଲେ କାହିଁକି ନା, ସେ ଗୁରୁ ନିଷ୍ଠୁର ନୁହନ୍ତି, ଗୁରୁ ଏ କାମ କରିବା ଦ୍ୱାରା ତାକୁ ଆସକ୍ତିରୁ କର୍ମର ଆସକ୍ତିରୁ ହଟାଉଛନ୍ତି, ଭିକ୍ଷା କରିକି ଆଣିବ ଦେଖିଲୁ ସିଏ ସବୁ ଗୁରୁଙ୍କୁ ଦେବ, କିନ୍ତୁ ସିଏ କରିକି ଆଣିଲେ ଖାଇଦେଇକି ଆଗେ ଗୁରୁକୁ ଦେବ ନାହିଁ, କିଛି ଦେଇକି କିଛି ରଖିବ ନାହିଁ ସବୁ, କାହିଁକି ଗୁରୁ ଏଥିରେ ଦ୍ୱାରା ସେ ଅନାସକ୍ତଟା ଶିଖୁଛି, ପାଞ୍ଚଟା ଏ ପାଞ୍ଚଟା ଷ୍ଟେପ୍ ବିମଳ ଭକ୍ତି ପାଖକୁ ପହଞ୍ଚିଲା ବେଳକୁ ଏସବୁ ଷ୍ଟେପ୍ ଗୁଡା ଆମେ ଫଟକିଣ ଆସି ଆଗକୁ ପଳେଇବା ସେଟା ହେଇପାରିବନି, ଅଛି ସେ ପନ୍ଥାଟା ଗୋଟେ ଅଛି, କେବଳ ଗୋଟିଏ ରାସ୍ତା, ସେଇଟା ତ ଭାଗ୍ୟବାନ ଜୀବ ପାଇବ, ନହେଲେ ରହିପାରିବନି, ସରଳ ନିରପରାଧ ଜୀବ ପାଇପାରିବ, ଆଉ କିଏ ପାଇପାରିବନି, ଏ ପାଞ୍ଚଟା ଷ୍ଟେପ୍ ଛଡ଼ା ଜଣେ ଆଉ କିଛି ଅଛି ସର୍ଟକଟ୍ ରାସ୍ତା, ସେଟା ସେ କହୁଛନ୍ତି, କିନ୍ତୁ ଯଦୃଚ୍ଛା କମେ ଭଗବତ କୃପା ହେଲେ, ଯଦୃଚ୍ଛା ଏଠି ଅଛି, ଯଦୃଚ୍ଛା ଏଇଟା ବାରମ୍ବାର ଭାଗବତରେ ଲାଗେ, ଯଦୃଚ୍ଛା ମତେ କଥା ଦଉ, ଏକାଦଶ କନ୍ଦ ଭଗବାନ କହୁଛନ୍ତି, ତାର କର୍ମ କରିବା କିଛି ଦରକାର ନାହିଁ, ଯଦୃଚ୍ଛା ଭଗବତ ଇଚ୍ଛା ସାଧୁ କୃପାରେ, ଏଠି ସେ କହୁଛନ୍ତି ଯଦୃଚ୍ଛା, ଯଦୃଚ୍ଛା କ୍ରମେ ଭଗବତ ଭକ୍ତର କୃପା ହେଲେ, ଯଦୃଚ୍ଛା ମାନେ ଆଉ ତୁମର ଦେଖିବେନି କି ଯୋଗ୍ୟତା ହେଇଗଲା କେମିତି, କୃପାଟା ସରଳ ଜୀବ ନିରପରାଧ ଜୀବ ଥିବ, ଯଦୃଚ୍ଛା କ୍ରମେ ଭଗବତ ଭକ୍ତର କୃପା ହେଲେ, ଭକ୍ତର ଭକ୍ତର ମୁଖରେ ଭଗବତ କଥା ଦେଇ ଶ୍ରବଣର ଫଳେ ଚିତ୍ତ ଶୁଦ୍ଧି ହୋଇଥାଏ, କାରଣ ସେ ସାଙ୍ଗେ ଶୁଣିଦେବ ତା ଚିତ୍ତ ଶୁଦ୍ଧି ହେଇଯିବ, କାରଣ ଭଗବତ କୃପାଟା ତା ସାଧୁ କୃପାଟା ତାକୁ ଚାଲିଗଲା, ଯଦୃଚ୍ଛା କ୍ରମ ହେଇଗଲା, ସେ କଥା ଶୁଣି ସାଙ୍ଗେ ସାଙ୍ଗେ ବିମଳ ହେଇଯିବ, ବିମଳ ଭକ୍ତିକି ପଳେଇଗଲା, ପ୍ରେମ ଭକ୍ତର ଉଦ୍ଧ ହେଇଯିବ, ତାର କେବଳ ଗୋଟିଏ ଷ୍ଟେପ୍, ସାଧୁଗୁରୁ କୃପା ପାଇଗଲା, ସିଧା ଶ୍ରବଣ କରିବ ତ ସିଧା ପ୍ରେମ ଭକ୍ତି ପଳେଇଲା, କଳିଯୁଗରେ 90% ଗୁରୁଦେବ ସବୁ କଲେ କର୍ମାଧିକାରୀ ଗୁଡା, ସରଳ ଗୋଟେ ଦୁଇ ଜିନିଷ ହେଲା, ସେମାନେ ସରଳ ନୁହନ୍ତି, ଯିଏ ସରଳ ନୁହେଁ ସେ ଅପରାଧ କରିବ, ଦୋଷ ଦର୍ଶନ କରିବ, ଭଲମନ୍ଦ କରିବ, କଲା ମାନେ ତୁମେ ହଇରାଣ ପଡ଼ିଲ, ପୁଣି ପାଞ୍ଚଟା ଷ୍ଟେପ୍ ଦେଇ ଯିବ, ଆଉ ସାଧୁ କୃପାଟା ଆସିବନି ତୁମ ପ୍ରତି, ଆଉ ଯାଦୃଚ୍ଛିକ କୃପା, ଆଉ ଏଇଟା ଯେ ଏଇଟା ଜୀବନ ସାରା ରହିବ ତା ନୁହେଁ, ସାଧୁ କୃପାଟା ଆମେ ଏଇ ଏଇ ପାଞ୍ଚଟା ଷ୍ଟେପ୍ ଦେଇ ନିଷ୍କାମ କର୍ମଯୋଗ ପଦ୍ଧତିରେ ଯାଉଛନ୍ତି ବି କେବେ ସାଧୁ କୃପା ବି ହେଇଯାଏ, କାରଣ ଏଇଟା ପାତ୍ରତା ଉପରେ ନିର୍ଭର କରୁଛି, ତୁମର ବର୍ଷାଟା ହେଉଛି, ତୁମ ବାସନଟା ଉଲ୍ଟିକି ରହିଛି, ଏଇଟା ଯଦି ତା ଭିତରେ ତୁମେ ଦେଖିପାରିଲ ବାସନଟା ଉଲ୍ଟିକି ସିଧା ହେଇଗଲା, ପାଣି ରହିବନି ନା, ବର୍ଷା କହିବ ତୁମେ ପ୍ରଥମରୁ ଓଲ୍ଟେଇ ଦେଇଛ ଆଉ ହବ ନାହିଁ, ସେମିତି ନୁହେଁ, ତେଣୁ ଯଦୃ ଆମକୁ ସବୁବେଳେ ଏ କାହିଁକି ବାରମ୍ବାର ଏଇ ଜିନିଷଟା କୁହାହଉଛି, ସେଇଟା ଯଦି ବୁଝିବ କାହିଁକି କୁହାହଉଛି, ଦୋଷ ଅପରାଧ ଅପରାଧରୁ ମୁକ୍ତ ହୁଅ, ସରଳ ହୁଅ, କାହିଁ କୁହାହଉଛି, କାରଣ ଏଇଟା ଏଇଟା ଗୋଟେ ସର୍ଟକଟ୍ ରାସ୍ତାଟା, ନହେଲେ ଏଇ ରାସ୍ତାଟା ବହୁତ କଠିନ ରାସ୍ତାଟା, ଏଠି ହଁ କେତେବେଳେ ସାଧୁ, ଆରେ ସାଧୁ ମାନେ କେବଳ ଗୁରୁ ନଥାଇ ପାରନ୍ତି, ତୁମର ଗୁରୁ ଅପ୍ରଗଟ ହେଇପାରିଥାନ୍ତି, ସେମାନେ ସବୁବେଳେ ନୀତିରୁଲାରେ ରହୁଛନ୍ତି ନା, ସାଧୁ ଗୁରୁ ବୈଷ୍ଣବ ସେମାନେ ଦେଖୁଛନ୍ତି, ଆଉ ହୃଦୟ ସରଳ ଜୀବଟା, ଶହ ଶହ ସାଧୁଙ୍କ ଜୀବନ ଚରିତ ଭାରତବର୍ଷରେ ଅଛି, ସାଧୁ ନଥିଲେ ତାଙ୍କୁ ଆସି ଏଇ ଜଗତ ନଥିଲେ ତାଙ୍କୁ ଆସି କୃପା କରିକି ଯାଇଛ, ଏ ଏବେ ସବୁ ପ୍ରଭୁପାଦଙ୍କୁ ସ୍ୱପ୍ନ ଦେଖୁଛନ୍ତି, ଗୁରୁଦେବଙ୍କୁ କେତେ ଲୋକ ସ୍ୱପ୍ନ ଦେଖୁଛନ୍ତି, ସରଳ ଜୀବ ଗୁଡା, ଶିଷ୍ୟ ଦେଖିବା ଭାବନା ଦେଖିଲେ ସେମାନେ ସବୁ ନୂଆ ନୂଆ ଭକ୍ତ ସବୁ ଫଟାଫଟ ଦେଖି ଦେଉଛନ୍ତି, କାହିଁକି ନା ସରଳ ଚିତ୍ତ ସରଳ ଅଛି, ଫଟାଫଟ ତାଙ୍କ କତିକି ଚାଲି ଆସୁଛନ୍ତି, କିଛି କହି ହେବନି, ସାଧୁର କୃପାଳ ମର୍ସିଫୁଲ ଗ୍ଲାନ୍ସଟା କେମିତି କାହାପରେ ପଡ଼ିଯିବ, ତା ହୃଦୟ ଗୋଟେ କପଟ ନଥିବ, ତ ବହୁତ କିଛି ଜାଣ ବହୁତ କିଛି କର, କିନ୍ତୁ ହୃଦୟଟା ନିର୍ମଳ ହେବା ଦରକାର, ସେଇଟା ହଉନି ମାନେ ତୁମକୁ ଏଇ କ୍ରମାନୁପନ୍ଥାରେ ଯିବାକୁ ପଡିବ, ନିଷ୍କାମ କର୍ମ ଭଗବତ ଅର୍ପିତ କର୍ମ କ୍ରମ, ଏଇଟା କଲାପରେ ଚିତ୍ତଶୁଦ୍ଧି ହବ, ଚିତ୍ତଶୁଦ୍ଧି ହେଲା ପରେ ଜ୍ଞାନ ଉଦୟ ହବ, ଜ୍ଞାନ ଉଦୟ ହେଲା ପରେ ବିମଳ ଭକ୍ତିରେ ତୁମର ମତେ ଲାଗିବ। ଆଚ୍ଛା କଣ କହିବେ, ତାହେଲେ ଯଦି ସାଧୁ କୃପାଟା ହେଇପାରୁନି ତାହେଲେ ଏଟା କରିବା କଣ ଦରକାର, ନା ୟା ଦ୍ଵାରା ତୁମର କଣ ହବ, ଏଇ ଯୋଉ ନିଷ୍କାମ କର୍ମ କରିବା ଦ୍ଵାରା ତୁମର ତତ୍ତ୍ୱଜ୍ଞାନଟା ଆସିଯିବ, ତତ୍ତ୍ୱଜ୍ଞାନ ସ୍ତରକୁ ତୁମେ ପଳେଇ ହେଲା ମାନେ ତୁମେ ସେଠି ସ୍ଥିତ ହେଇଗଲ, ଆଉ ଅପରାଧ କରିବନି, ସରଳ ହେବାକୁ ଚେଷ୍ଟା କରିବ, ଭଗବାନ ପ୍ରାର୍ଥନା କରିବ, ସାଧୁ କୃପାଟା ମିଳିବ, କାରଣ ଅଲଟିମେଟଲି ଏଇ କର୍ମଯୋଗର ଲାଷ୍ଟ ଜିନିଷ ସେ ସାଧୁ କୃପା, ସାଧୁ କୃପା ମାନେ ସେ ଭଗବାନ କୃପା, ସେ ଅଲଟିମେଟ ଜିନିଷ ସେଇଟା, କିନ୍ତୁ କଣ ଜଣେ ଡାଇରେକ୍ଟ ସୁଧ ଅଛି ପାଇଯାଉଛି, ଆଉ ଜଣେ ଏ ଯେମିତି ତୁମେ ଦେଖିନ ସେ ଯୋଉ ଏଇ ଯୋଉ ଏଠି ମାନଙ୍କର ଆମର ଯୋଉ ଲଗେଜ ଗୁଡାକ ସବୁ ଚେକିଂ ହୁଏ ଏୟାରପୋର୍ଟରେ, ମୁଁ ଦେଖେ ସେ ଲୋକ ଲାଇନ ଲଗେଇ ଲାଇନ ଲଗେଇ ଲାଇନ ଲଗେଇ ପଇଁଚାଳିଶ, ସେ ନୂଆ ଆସିଛି ନୂଆ ଲୋକ ନୂଆ ଆସିଛି ଏୟାରପୋର୍ଟ କଣ ଫ୍ଲାଇଟରେ ନୂଆ ଯାଉଛି କି ଜାଣିନଥିବ, ତାର ଆଗେ ବ୍ୟାଗଟାକୁ ନେଇ ଆସିଛି ସ୍କାନିଂ କରିନି, ବ୍ୟାଗଟା ନେଲେ ସେ ପ୍ରଥମେ ସ୍କାନିଂ କରିବ, ସେ ସ୍କାନିଂ କରି ତାର କମ୍ପାନୀ ଯୋଉ ଅଛି ତାର ଇଏଗୁଡ଼ା ସ୍କାନିଂ କରିବ, ଇଏ ସ୍କାନିଂ କରିନି ତାର ପଶିଗଲା, ଲାଇନ ଲଗେଇଥିବ ଲାଇନ ଲଗେଇଥିବ ଅଧ ଘଣ୍ଟା, ମୁଁ ଦେଖେ ସେ ମୁଁ ଆଉ ଜାଣିପାରିନି, ସେତେବେଳେ କାଉଣ୍ଟର କତିକି ଯିବ ସେ କହିଦେବେ ତାକୁ ବ୍ୟାଗ ସ୍କାନିଂ ହେଇନି ଯା, ପୁଣି ଦାସ ଆସିଲେ ମୂଳରୁ ଗା, ପୁଣି ତାର ଗଲା ସିଟ୍ ଯେତିକି ସମୟ ଠିଆ ହେଇକି ରହିଲା ତାର କଣ ଗଲା, ବର୍ତ୍ତମାନ ଅବସ୍ଥା ସେଇଆ, ଆମେ ଯଦି ଏ ଜିନିଷ ନ କରିବ ସାଧୁ ଗ୍ରୁପ ସେଇ ଲାଷ୍ଟ ହେଉଛି ସେଠି, ତୁମେ ଲାଇନ ଲଗେଇ ଲଗେଇ ରହିଥିବ ଲାଷ୍ଟ ତ ଚେକିଂ ହବ, ସେ ଆମକୁ ଦିଟା ଭିତରୁ ଏଇ ଦିଟା ଉଦ୍ଦେଶ୍ୟ ହେଉଛି ସେଇ ସାଧୁ କୃପାଟା ପାଇବା, ଯିଏ ସରଳ ଯିଏ ନିରପରାଧ ଯିବ ତା ପ୍ରତି ସାଧୁ କୃପା ପଳେଇବ, କେମିତି ପଳେଇବ କେଉଁ ସାଧୁ କୃପା କରିବ ସେଟା କିଛି କହିହବନି, ଆରେ ଗୁରୁ ଯେଉଁ ସାଧୁ କୃପା କରିବ ସେ ଗୁରୁ କୃପାଟା ହଉଛି ଗୋଟେ, କାରଣ ସେଟା କୃଷ୍ଣଙ୍କର ଆଦରଣୀୟ କୃପା, ସେ ଗୋଟେ କୃପା କାହା ପ୍ରତି କେମିତି ହେଇଯିବ ସେଟା କିଏ କହିପାରିବେନି, କେଉଁ ସରଳ ଜୀବ ପ୍ରତି ହେଇଯିବ, ଯଦି ନ ହେଇପାରୁଛି ତାହେଲେ ଆମ ଚିତ୍ତ ଶୁଦ୍ଧି ହେଇନି, ତତ୍ତ୍ୱଜ୍ଞାନ ଲାଭ ହେଇନି, ଅପରାଧ ହଉଛି, ସେଥିପାଇଁ ଆମକୁ ଏ ପ୍ରଥା ଦିଆହେଲା, କର୍ମ ଯୋଉଟା ଭାରି ଇମ୍ପୋର୍ଟାଣ୍ଟ, ଆଉ ସେଥିପାଇଁ ଏଇସବୁ ମଠ ମନ୍ଦିରଟା କେବଳ କରାହେଇଛି ଏଥିପାଇଁ, ଶ୍ରବଣ କୀର୍ତ୍ତନ ହେଲା କଣ ମୁଖ୍ୟ ଜିନିଷଟା, ଆଚ୍ଛା ତାର ଯଦି କର୍ମାଧିକାର ଯିବାଟା ସେ ଶୁଣିଲେ କିଛି ବୁଝିପାରିବନି, ଟୋଟାଲ ତାର ତ ରୁଚି ଲାଗିବନି, ଆଉ ସେଥିପାଇଁ ତାକୁ ଏଇ ପ୍ରୋସେସ ନିଆହଉଛି, ବାରମ୍ବାର ଶ୍ରବଣ କଲା ପରେ ଚିତ୍ତ ଶୁଦ୍ଧି ହବ, ତତ୍ତ୍ୱଜ୍ଞାନ ଲାଭ କରିବ, ତାପରେ ସେ ଅପରାଧ ଶୂନ୍ୟ ହବ, ସାଧୁ କୃପାକୁ ପ୍ରାର୍ଥନା କରିବ ପାଇବ, ତ ଆସକ୍ତ ଏଇଟା କନକ୍ଲୁଜନ ଶ୍ଳୋକଟା ନା, ଏଇଟା ଲାଷ୍ଟ, ୟା ପରେ ପୁଣି ଜନକ ମହାରାଜଙ୍କ କଥା ପଳେଇ ଆସିବ, ଅର୍ଜୁନ ତୁମେ କଣ କହୁଛ କରିବନି, ଦେଖ ଆସ୍ଥିତା ଜନକାଦ ୟା ପରେ ଗୋଟେ ଶ୍ଳୋକ ଲଗେଇ ଦେଇଥିବ, ଏଇଟା ଯେତିକି ପୂର୍ବରୁ କୁହାଗଲା କାହିଁକି ତୁମେ କର୍ମ କରିବ ଏଇଟା କହିଦେଲେ, ବର୍ତ୍ତମାନ କର୍ମଯୋଗ ଏଠି କନକ୍ଲୁଜନ କରିକି ପୁଣି ଉଦାହରଣ ଦେବେ, ବର୍ତ୍ତମାନ ତାପରେ ପୁଣି ହୁଏ ନିଜ ଆଣିବ ଜନଜ ଆଚାର୍ୟ ଶ୍ରେଷ୍ଠ, ୟା ପରେ ପରେ ଆସିବନି ସବୁ, ମୁଁ ନିଜେ କରୁଛି ତୁମେ କଣ କହୁଛ କରିବନି, ମୋର କଣ କର୍ମ କରିବାର ଅଛି, ମୁଁ ଦେଖ ଅନାସକ୍ତ ହେଇ କର୍ମ କରୁଛି, ପ୍ରଭୁ ଏଇଟା ଶିଖଉଛନ୍ତି, ଆଉ କାରଣ ଏଇ ଅନାସକ୍ତ ହେଇ କର୍ମ କରିବା ଦ୍ଵାରା ଚିତ୍ତ ଶୁଦ୍ଧି ହବ, ତତ୍ତ୍ୱଜ୍ଞାନ ଲାଭ ହବ, କର୍ମଫଳ ବିନାଶ ହବ, ସବୁ ସବୁ ଏଥିରେ ଅଛି, ଆମେ ଯେତେ ବୁଦ୍ଧି ଖର୍ଚ୍ଚ କଲେ ଯୋଉ କଣ କଣ କହିପାରିବେ, ଆମର ତ ସେମିତି ନାହିଁ ଅଧିକାରଟା ନାହିଁ। ହରେ କୃଷ୍ଣ, ଜୟ ଶ୍ରୀ ପ୍ରଭୁପାଦ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ଭଗବତ ଗୀତା କି ଜୟ, ନିତାଇ ଗୌର ପ୍ରମାଣ, ହରେ କୃଷ୍ଣ।